ओम नमो भगवते वासुदेवाय, ओम नमो भगवते वासुदेवाय। श्रीमद्भागवतम दशम स्कंद 63 अध्याय श्लोक संख्या 7। आशीषुत मूलं युध्यम आशीषुत मूलं युध्यम अद्भुतं रोमहर्षणम् अद्भुतं रोमहर्षणम् कृष्णशंकरयोराजन् प्रद्युम्न गुह्योरपि आसीत्सुत मूलं युध्यम् अद्भुतं रोमहर्षणम् कृष्णशंकरयोराजन् प्रद्युम्न गुह्योरपि। आशीषुत मूलं युध्यम् अद्भुतं रोमहर्षणम् कृष्णशंकरयोराजन् प्रद्युम्न गुह्योरपि। अद्भुतं रोमहर्षणम् कृष्णशंकरयोराजन् प्रद्युम्न गुह्योरपि। आसीत्सुत मूलं युध्यम् अद्भुतं रोमहर्षणम् कृष्णशंकरयोराजन् प्रद्युम्न गुह्योरपि। श्लोक अनुवाद। ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଓ ଦେବାଦିଦେବ ଶଙ୍କରଙ୍କ ମଧ୍ୟରେ ଏବଂ ପ୍ରଦ୍ୟୁମ୍ନ ଓ କାର୍ତ୍ତିକଙ୍କ ମଧ୍ୟରେ ଅତି ଆଶ୍ଚର୍ଯ୍ୟଜନକ ତୁମୂଳ ଆଲୋଡ଼ନପୂର୍ଣ୍ଣ ଓ ରୋମହର୍ଷଣକାରୀ ଯୁଦ୍ଧ ଆରମ୍ଭ ହୋଇଥିଲା। ହରେକୃଷ୍ଣ ଉପସ୍ଥିତ ଭକ୍ତ ସ୍ୱଜନ ବୃନ୍ଦ ଏବଂ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଇଏ ହେଉଛି ସୋନିତପୁରର କଥା। ସୋନିତପୁର ଆସି ପହଞ୍ଚିଗଲେ, ଦୁଇ ପାର୍ଟି ଆସି ପହଞ୍ଚିଗଲେ, ଗୋଟେ ହେଉଛି କୃଷ୍ଣ ଆଉ ଗୋଟେ ଶଙ୍କର, ଗୋଟେ ହରି ଆଉ ଜଣେ ହର ଭଗବାନ, ଦୁଇଜଣ ଯାକ ଭଗବାନ, ତାଙ୍କ ଭିତରେ ଯୁଦ୍ଧ ହେଉଛି। ତେଣୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ କୃଷ୍ଣ, ବଳରାମ, ପ୍ରଦ୍ୟୁମ୍ନ ଏବଂ ଅନ୍ୟାନ୍ୟ ସବୁ ଯାଦବମାନେ ଏମାନେ ସବୁ 12 ଅକ୍ଷୌଣୀ ସୈନ୍ୟ ଆସିକି ପହଞ୍ଚିଗଲେ ଶୋଣିତପୁରରେ ଯୁଦ୍ଧ କରିବା ପାଇଁ ବାଣଙ୍କ ସହିତ। ତେଣୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ସେମାନେ ସବୁ ତାଙ୍କର ଯେଉଁ ରହିଛି ରାଜଧାନୀ ରହିଛି, ତା'ର ଚାରିପଟେ ଯେଉଁ ପ୍ରାଚୀର ଇତ୍ୟାଦି ରହିଛି, ତାକୁ ସବୁ ଭଙ୍ଗାଭଙ୍ଗି କରିବା ପାଇଁ ଆରମ୍ଭ କଲେ। ଉଦ୍ୟାନ ପ୍ରାଚୀର ଇତ୍ୟାଦି ଭଙ୍ଗାଭଙ୍ଗି କରି ଯେତେବେଳେ ଦେଖିଲେ, ବାଣାସୁର ଦେଖିଲେ, ଏଭଳି ଦେଖିକରି ସେ କ୍ରୋଧ ପ୍ରକାଶ କରିକି ସିଏ ମଧ୍ୟ ସେତିକି ସଂଖ୍ୟକ ସୈନ୍ୟ ନେଇକି ଯାଇ ପହଞ୍ଚିଗଲେ। ଆ ପୂର୍ବ ଶ୍ଳୋକରେ ଆମେ ଆଲୋଚନା କରୁଛୁ, 6 ଶ୍ଳୋକରେ, ବାଣାର୍ଥେ ଭଗବାନ ରୁଦ୍ର ସସୁତଃ ପ୍ରମଥୈର୍ଭୂତ ଆରୁହ୍ୟ ନନ୍ଦୀ ବୃଷଭଂ ଯୁଯୁଧେ ରାମ କୃଷ୍ଣୟୋ। ବାଣଙ୍କ ପାଇଁ ବାଣାର୍ଥେ ଆମେ ଗତକାଲି ଏଇ ଶ୍ଳୋକଟି ଆଲୋଚନା କରିଥିଲେ। ଭଗବାନ ରୁଦ୍ର, ରୁଦ୍ରଙ୍କୁ ଭଗବାନ ବୋଲି କୁହାଯାଉଥିଲା। ଭଗବାନ କହିବାର ଉଦ୍ଦେଶ୍ୟ ଥିଲା ଭକ୍ତବତ୍ସଳ। ରୁଦ୍ର ଶବ୍ଦର ଅର୍ଥରେ କ'ଣ କାମ କହିଥିଲି କାଲି କିଏ ମନେ ରଖିଛନ୍ତି? ରୁଦ୍ର, ରୁଦ୍ର ଅର୍ଥ ହେଉଛି ରୁଦ୍, ରୁଦ୍ କହିଲେ ଦୁଃଖ, ଭକ୍ତଙ୍କର ଦୁଃଖଙ୍କୁ ଦ୍ରାବତୀ, ଦୁଃଖକୁ ଯିଏ ଦୂର କରିଦିଏ ସେ ହେଉଛି ରୁଦ୍ର। ତେଣୁ ସେହି ରୁଦ୍ର ସସୁତଃ ପ୍ରମଥୈର୍ଭୂତ, ସସୁତ କହିଲେ ତାଙ୍କର ପୁତ୍ର, ଆମେ ଗତକାଲି କହିଥିଲେ କାର୍ତ୍ତିକେୟ, ସେ ପ୍ରମଥୈର୍ଭୂତ, ପ୍ରମଥୈ ଯେତେ ସବୁ ପାଗଳ ଲୋକମାନେ ଅଛନ୍ତି ବା ସବୁ ଭୂତ ପ୍ରେତ ପିଶାଚ ସବୁ ରହିଛନ୍ତି ସେମାନଙ୍କ ସହିତ ଆବୃତ ହୋଇକରି आरुह्य नंदीवृषभम, नंदीवृषभ भगवान शिवजीकर जो वाहन होती नंदी वृषभ ताको आरोहण करके जाई पहुँची गले। जुजुधे राम कृष्ण यो भगवान राम बलराम एवं कृष्ण ये मान सहित बर्तमान युद्ध कले। तेणु ये सब युद्ध लीला टी वर्णना कर एक रु सतर आम कही यहाँ एक रु एक पर्यंत युद्ध लीला टी वर्णना कर। तेणु आज जो कहुच आशीसु तुम युद्धम तुम्ल युद्ध खाली है ना सुतुमूल युद्धम एभली युद्ध सुखदेव गोस्वामी वर्णना करो युद्ध अद्भुतम अद्भुत युद्ध सी रोमहर्षणम ये देखियो ताकर रोम टाकुर उठब रोमहर्षणम भय आसीज एभली युद्ध रही मृत्यु बरण कर सब शरीर रक्त बाहर सब कटि जा सब ये भाव जड़े गोटे लोक जब मृत्युवरण कर देखा सामने आम बहुत प्रकार बहुत आम भल लगे ना बहुत प्रकार कौन निराश बास विभिन्न प्रकार चिंता आसव जड़े लोकर मृत्यु देखिकी किंतु ये दुई लक्ष बार लक्ष ए सरी बार अक्षुणी सैन्य बार अक्षुणी कहले पाखापाखि छब्बीस लक्ष रु ऊर्ध गोटे अक्षुणी हो दुई लक्ष अठर हजार सात शह छब्बीस छब्बीस बावन लक्ष सते बावन तेपन लक्षर समागम से आम चिंता करें रथयात्रा जो हूँ पूरी में कोड़े पचीस लक्ष लोक देख ला कहीं कि पचास लक्ष बावन तेपन लक्ष लोक यह भाव युद्ध हो तेणु ये युद्ध को सुत गोस्वामी ए आम सुत गोस्वामी मतलब वर्णना करें प्रथम सुखदेव गोस्वामी वर्णना कर परीक्षित महाराज सामने षाठी हजार मुन ऋषि मैंने श्रवण कर सुतुमूल बहुत भीषण युद्ध होता भीषण युद्ध होता अद्भुतम रोमहर्षणम से युद्ध को देखिले रोम टाकुरी उठब यह जी रही कृष्ण शंकर राजन कृष्ण शंकर पूर्व कही राम कृष्ण यो रुद्र भगवान रुद्र एवं कृष्ण शिवजी युद्ध करेंगे कृष्ण सहित तेणु से रुद्र एवं कृष्ण ये कहगला जे कृष्ण शंकर ए प्रति श्लोके प्रति अक्षर नाना अर्थ कहे सुखदेव गोस्वामी जो वर्णना कर भाव कौन से भाव को आचार्य मैंने टीकार प्रकाश कर कृष्ण शब्दर अर्थ रोच कौन ना क्रूस कहले आनंद प्रदान करेंगे क्रूस हूँ भूवाचक न हूँ आनंदवाचक तयरक युटा मिसले कृष्ण शब्द आसुची कृष्ण ये आनंद सी आनंद प्रदान कर एवं कृष्णर आउ गोटे अर्थ हूँ से समस्त को आकर्षण करे कृष्ण समस्त को आकर्षण करे कृष्ण एवं शंकर शंकर शब्दर अर्थ रे संग कहले शांति आनंद जे विधान कर शंकर शिव शंकर शिवजी सी मत शांति प्रदान करे सी समस्त को आनंद प्रदान करे कृष्ण जमी आनंद प्रदान कर सी मत आनंद प्रदान करे किंतु तांका भीतर जो युद्ध होची इटा आनंद प्रदान हो ना डबल डबल पॉजिटिव हो गले नेगेटिव भाई कार्य कर समस्त रोम टाकुर उठू समस्त रोमहर्षण होची अद्भुत रोम देखिकी सुतुमल युद्ध राजन सुखदेव गोस्वामी जो वर्णना कर परीक्षित महाराज को सी मध्य भावाभूत हो राजन शब्द संबोधन कर एवं परीक्षित महाराज मतलब जो श्रवण कर सी बहुत आनंदर सहित श्रवण कर बहुत उत्सुकतार सहित श्रवण कर युद्ध कारण परीक्षित महाराज अनेक युद्ध कर परीक्षित महाराज पूर्वर युधिष्ठ महाराज थे युधिष्ठ महाराज जो युद्ध करुले से युद्ध ये देखिथे सामिल होते सब अनुभूति थी परीक्षित महाराज परीक्षित महाराज जोबले राज्य शासन कले से बयस होता पैंतीस वर्ष पैंतीस तीस वर्ष काल से राज्य शासन कर राज्य शासन समय कौन युद्ध हबार भागवत वर्णना कराए ना अगर कौन शास्त्र में वर्णना कला मत जापार ना जाणिना कौन युद्ध होना कारण युद्ध पर शांति हुए ଯୁଦ୍ଧ କାହିଁକି ହୁଏ ନା ଶାନ୍ତି ପାଇଁ ଅଶାନ୍ତି ଅଶାନ୍ତି କେତେବେଳେ ହୁଏ ଅଶାନ୍ତି ସେତେବେଳେ ହୁଏ ଯେତେବେଳେ ଶାନ୍ତି ପ୍ରାପ୍ତର ଉପାୟ ଲୋକମାନେ ଜାଣନ୍ତି ନାହିଁ ଅଶାନ୍ତି ସେମାନେ ଭାବୁଛନ୍ତି ଶାନ୍ତି ପ୍ରାପ୍ତ ହେବା ପାଇଁ କିନ୍ତୁ ପ୍ରକୃତରେ ଅଶାନ୍ତି ପ୍ରାପ୍ତ ହେଉଛନ୍ତି ସେହି ସମୟରେ ଯୁଦ୍ଧ କରାଯାଏ ଯେମିତି ଭଗବାନ କହିଲେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମାନମ ସୁଜାମ୍ୟମ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ଭଗବାନ ଯେତେବେଳେ ଆସନ୍ତି ଧର୍ମର ଗ୍ଲାନି ହୋଇଯାଏ ତେଣୁ ଧର୍ମର ଯେତେବେଳେ ଗ୍ଲାନି ହୋଇଯାଏ ଅଧର୍ମ ଅଧର୍ମର ଅଭ୍ୟୁତ୍ଥାନ ହୁଏ ଧର୍ମ ଏବଂ ଅଧର୍ମ ଦୁଇଟା ଯାକ ପାଖାପାଖି ରହିଛି ଦିନ ରାତି ଦିନ ରହିଛି ରାତି ରହି ଚାଲିଯିବ ରାତି ଆସିବ ମାନେ ଦିନ ଚାଲିଯିବ ଆଲୋକ ଅନ୍ଧକାର ସେହିଭଳି ଭାବରେ ଇଏ ହେଉଛି କ'ଣ ଧର୍ମ ଏବଂ ଅଧର୍ମ ଏ ଭୌତିକ ଜଗତ ହେଉଛି ପ୍ରକୃତରେ ଅଧର୍ମର ସ୍ଥାନ ଭୌତିକ ଜଗତ ହେଉଛି କାହିଁକି ଏଇଟା ଅଧର୍ମ ସ୍ଥାନ ନା ଆମେ ଭଗବାନଙ୍କୁ ଭୁଲି ଯାଇଛେ ଭଗବାନ ଭୁଲି ଯାଇଥିବା ସେଇଟା ସବୁଠାରୁ ବଡ଼ ଅଧର୍ମ ହେଉଛି ସେଇଟା ଭଗବାନଙ୍କୁ ଆମେ ଭୁଲିଯିବା ଏଇଟା ସବୁଠାରୁ ବଡ଼ ଧର୍ମ ଅଧର୍ମ ତେଣୁ ଭଗବାନ ଆସିକରି ପୁଣି ଆମକୁ ସ୍ମରଣ କରାନ୍ତି ଆମର ଯେଉଁ ଭଗବାନଙ୍କ ସହିତ ନିତ୍ୟ ସମ୍ପର୍କ ରହିଛି ସେ ସମ୍ପର୍କକୁ ସେ ଆମକୁ ସୂଚନା ଦିଅନ୍ତି ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଭଗବାନ ବିଭିନ୍ନ ଲୀଳା ମାଧ୍ୟମରେ ଏହି ଶିକ୍ଷା ସେ ପ୍ରଦାନ କରନ୍ତି ତେଣୁ ଆମେ ଭଗବାନଙ୍କୁ ଭୁଲି ଯାଇଥିବାରୁ ଆମେ ଅଶାନ୍ତିରେ ରହିଛେ ଶାନ୍ତିପ୍ରାପ୍ତ ହୋଇପାରୁନାହିଁ ଏବଂ ଆମେ ବହୁତ ପ୍ରକାର ଚେଷ୍ଟା କରୁଛୁ ଶାନ୍ତିପ୍ରାପ୍ତ ହେବା ପାଇଁ କିନ୍ତୁ ଶାନ୍ତିପ୍ରାପ୍ତ ହେବାର ଉପାୟ ଆମେ ଜାଣିନାହିଁ ସବୁ ପ୍ରକାର ଅଧର୍ମ କାର୍ଯ୍ୟ କରୁଛେ ସବୁ ପ୍ରକାର ଅଧର୍ମ ଯେଉଁ ରହିଛି ଚାରୋଟି ଅଧର୍ମର ସ୍ଥାନ ରହିଛି କଳିଯୁଗରେ ଏଇ ଚାରୋଟି ସ୍ଥାନ ଦିଆଯାଇଛି କଳିକୁ ପରୀକ୍ଷିତ ମହାରାଜ ଏ ଚାରୋଟି ସ୍ଥାନ ଦେଲେ ପରୀକ୍ଷିତ ମହାରାଜ କଳି ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ପରୀକ୍ଷିତ ମହାରାଜଙ୍କ ସମୟରେ କାହା ସହିତ ଯୁଦ୍ଧ କରିବା ସୁଯୋଗ ଆସୁନଥିଲା କାହିଁକି ନା ସମସ୍ତେ ଧର୍ମ ଅନୁସାରେ କାର୍ଯ୍ୟ କରୁଥିଲେ କାରଣ ତା ପୂର୍ବରୁ ଭଗବାନ ଆସିକରି ଧର୍ମ ସ୍ଥାପନ କରିଯାଇଛନ୍ତି ଅଧର୍ମକୁ ନଷ୍ଟ କରିଦେଇଛନ୍ତି ଯେତେ ସବୁ ଦୁଷ୍କୃତମାନ ଥିଲେ ସମସ୍ତଙ୍କୁ ହତ୍ୟା କରିଦେଇଛନ୍ତି ଭଗବାନ ବିନାଶ ଦୁଷ୍କୃତାମ ଭଗବାନ ଏବଂ ତାଙ୍କର ନିଜଜନମାନଙ୍କ ଦ୍ୱାରା ଏଇସବୁ ହତ୍ୟା କରିଛନ୍ତି ସେମାନେ ସବୁ ବିନାଶ କରିଛନ୍ତି ମହାଭାରତ ଯୁଦ୍ଧରେ 18 ଅକ୍ଷୌଣୀ ସୈନ୍ୟ ମୃତ୍ୟୁବରଣ କରିଥିଲେ ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ ଯେ କ'ଣ ପାର୍ଥ ଯେତେବେଳେ ଭଗବାନ ପାର୍ଥଙ୍କର ବା ଅର୍ଜୁନଙ୍କର ରଥରେ ସାରଥି ହୋଇକି ରହିଥିଲେ ସେହି ସମୟରେ ତଥୈବ ଚାନି ନରଲୋକ ବୀରା ଜୟ ହବେ କୃଷ୍ଣ ମୁଖାରବିନ୍ଦ ନେତ୍ରୈ ପିବନ୍ତ୍ୟୋ ନୟନାଭିରାମ ପାର୍ଥାସ୍ତ୍ରପୂତା ପଦମାପୁରସ୍ୟ ଯେତେବେଳେ ମହାଭାରତ ଯୁଦ୍ଧ ହେଉଥିଲା ଭଗବାନ ନିଜେ କିଛି ଯୁଦ୍ଧ କରୁନଥିଲେ ନିଜେ ଅସ୍ତ୍ର ଧାରଣ କରିନଥିଲେ କିନ୍ତୁ ଅର୍ଜୁନଙ୍କର ସେ ସାରଥି ହୋଇଥିଲେ ଏହି ବିଷୟରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଯେ ଭଗବାନ ଯେତେବେଳେ ତଥିବ ଚାନି ନରଲୋକ ବୀରା ପୃଥିବୀରେ ଯେତେ ସବୁ ବୀରମାନେ ଥିଲେ ସେଠି ସବୁ ଉପସ୍ଥିତ ହୋଇଥିଲେ ନରଲୋକ ବୀରା ଯାହା ହବେ କୃଷ୍ଣ ମୁଖାରବିନ୍ଦ ସେହି ଯେଉଁ ଯୁଦ୍ଧଭୂମିରେ ଭଗବାନଙ୍କ ମୁଖ ଅରବିନ୍ଦକୁ ଦର୍ଶନ କରୁଥିଲେ ଏଠି ମଧ୍ୟ ସେ ଭଗବାନ ଅଛନ୍ତି ଯାହା ହବେ କୃଷ୍ଣ ମୁଖାରବିନ୍ଦ ନେତ୍ରୈ ପିବନ୍ତ୍ୟୋ ନୟନାଭିରାମ ତାଙ୍କର ନେତ୍ର ଦ୍ୱାରା ଭଗବାନଙ୍କର ମୁଖ ପଦ୍ମକୁ ସେମାନେ ପାନ କରୁଥିଲେ ଆଉ ଯୁଦ୍ଧ କ'ଣ କରିବେ ନେତ୍ରୈ ପିବନ୍ତ୍ୟୋ ନୟନାଭିରାମ ପାର୍ଥାସ୍ତ୍ର ପୂତା ପଦ୍ମାପୁରସ୍ୟ ତେଣୁ ଏହି ସମୟରେ ପାର୍ଥ ଯେତେବେଳେ ତୀର ଛାଡ଼ୁଥିଲେ ବା ଧନୁ ସବା ଗାଣ୍ଡିବରୁ ଧନୁ ଛାଡ଼ୁଥିଲେ ତୀର ଛାଡ଼ୁଥିଲେ ସେହି ସମୟରେ ତାଙ୍କର ପୂତ ପବିତ୍ର ହୋଇଯାଉଥିଲେ ତାଙ୍କ ହୃଦୟରେ ଯେଉଁ ଅନ୍ଧକାର ଥିଲା ବା ଅଧର୍ମ ସବୁ ଥିଲା ସବୁ ଚାଲିଯାଉଥିଲା ପାର୍ଥାସ୍ତ ପତ୍ରା କ'ଣ ପଦ୍ମାପୁରସ୍ୟ ପାର୍ଥଙ୍କର ଯେଉଁ ସ୍ୱରରେ ସେମାନେ ସବୁ ପବିତ୍ର ହୋଇଯାଉଥିଲେ ଏବଂ ପଦ୍ମାପୁରସ୍ୟ ପଦ୍ମାପୁରସ୍ୟ କହିଲେ ଭଗବାନ ଧାମକୁ ସେମାନେ ଯାଉଥିଲେ ଭଗବତ ଧାମକୁ ଯାଉଥିଲେ ଭଗବାନଙ୍କର ଗୋଟେ ନାମ ଅଛି ହତାରି ଗତିଦାୟକ ଭଗବାନ ଯାହାଙ୍କୁ ହତ୍ୟା କରନ୍ତି ସେମାନେ ଶ୍ରେଷ୍ଠ ଗତି ପ୍ରାପ୍ତ ହୁଅନ୍ତି, ହତାରି ଗତିଦାୟକ। ଏ ଭଗବାନଙ୍କର ରହିଛି ଅନେକ ଗୁଣ ଭିତରେ ଏ ଗୋଟିକ ରହିଛି। ତେଣୁ ଭଗବାନ ଯେଉଁଭଳି ଭାବରେ ସାଧୁମାନଙ୍କୁ ପାଳନ କରନ୍ତି, ସାଧୁମାନେ ଯେଉଁଭଳି ଭାବରେ ଆନନ୍ଦରେ ରହନ୍ତି, ସେହିଭଳି ଭାବରେ ଅସାଧୁମାନଙ୍କୁ ବା ଦୁଷ୍କୃତମାନଙ୍କୁ ଯେତେବେଳେ ଭଗବାନ ବିନାଶ କରନ୍ତି, ସେମାନେ ଯଦିଓ କଷ୍ଟ ହୁଏ ମଧ୍ୟ କିନ୍ତୁ ତଥାପି ସେମାନେ ଶ୍ରେଷ୍ଠ ଉପକାର ପ୍ରାପ୍ତ ହୁଅନ୍ତି, ଭଗବତ ଧାମକୁ ଯାଆନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କୁ ଶାନ୍ତି ଧର୍ମକୁ ସ୍ଥାପନ କରନ୍ତି। ସେଥିପାଇଁ ଭଗବତ ଗୀତାରେ ଭଗବାନ ଜ୍ଞାନ ଦେଲେ ଅର୍ଜୁନକୁ, ଇଏ ହେଉଛି ଏହିଭଳି ଭାବରେ ଆମେ ଯଦି ଜୀବନଯାପନ କରିବା ତାହେଲେ ଆଉ ଅଶାନ୍ତି ରହିବ ନାହିଁ। ଭୌତିକ ଜଗତ ଦେଖିବା ସବୁବେଳେ ଅଶାନ୍ତି, ସବୁବେଳେ ଯୁଦ୍ଧ, ସବୁବେଳେ ଯୁଦ୍ଧ ଚାଲିଛି। ଦୁଇଟି ବିଶ୍ୱଯୁଦ୍ଧ ହେଇଥିଲା ଆମ ମାନେ କ'ଣ, ଏଇଟା ଇତିହାସରେ, ଏଇଟା ଆମର ମଡ଼ର୍ଣ୍ଣ ଇତିହାସ, ମଡ଼ର୍ଣ୍ଣ ହିଷ୍ଟ୍ରିରେ ଏଇଟା ଏଇ ଦୁଇଟି ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଆମର ବୈଦିକ ଇତିହାସରେ ଆହୁରି ବଡ଼ ବଡ଼ ଏଇସବୁ ଗୋଟେ ଯୁଦ୍ଧ, ଏଇଭଳି ଭାବରେ ଅନେକ ଯୁଦ୍ଧ ରହିଛି। ଯୁଦ୍ଧ କାହିଁକି ହେଉଛି? ଯୁଦ୍ଧ ହେବାର ଉଦ୍ଦେଶ୍ୟ ହେଉଛି କ'ଣ, ଆମର ବର୍ତ୍ତମାନ କଥା ମୁଁ କହୁନି, ଏଇ ଯେଉଁ ବୈଦିକ ଯୁଦ୍ଧ ବିଷୟରେ କୁହାଯାଉଛି, ଏଇ ଏଇ ଯେଉଁ ଯୁଦ୍ଧ ବର୍ତ୍ତମାନ ହେଉଛି ଏଇଟା କ'ଣ ପାଇଁ ହେଉଛି? ଗୋଟିଏ ଯୁଦ୍ଧ, ଗୋଟିଏ ପକ୍ଷ ହେଉଛନ୍ତି ଧର୍ମକୁ ସ୍ଥାପନ କରିବେ, ଧର୍ମ ଅନୁସାରେ କାର୍ଯ୍ୟ କରିବେ, ଆଉ ଗୋଟିଏ ପକ୍ଷ ହେଉଛନ୍ତି ଅଧର୍ମ ଅନୁସାରେ କାର୍ଯ୍ୟ କରିବେ, ତେଣୁ ଫାଇଟିଂ ହେବ। ଜଣେ ଧର୍ମ ଅନୁସାରେ କାର୍ଯ୍ୟ କରୁଛନ୍ତି, ଜଣେ ଅଧର୍ମ ଅନୁସାରେ, ଧର୍ମ ଓ ଅଧର୍ମ ଭିତରେ ସବୁବେଳେ ଯୁଦ୍ଧ ଚାଲିଛି। ଭୌତିକ ଜଗତ ହେଉଛି ସେହିଭଳି ଭାବରେ ଅଧର୍ମର ପ୍ରାଧାନ୍ୟ ରହିଛି, କିନ୍ତୁ ମଝିରେ ମଝିରେ ଧର୍ମ ସ୍ଥାପନ ହେଉଛି, ଧର୍ମ ସ୍ଥାପନ ହେଲେ ଧର୍ମ ଅଧର୍ମ ବିରୁଦ୍ଧରେ କାର୍ଯ୍ୟ ଯୁଦ୍ଧ କରିବେ। ତେଣୁ ଏହିଭଳି ଭାବରେ ଯେଉଁ ଯୁଦ୍ଧ ହେଉଛି, ଯେଉଁ କୁହାଗଲା ଯେ ଭଗବାନ ଏ ଯେଉଁ କରୁଛନ୍ତି ସବୁ, ସେମାନେ ସବୁ ପବିତ୍ର ହେଇଯାଉଥିଲେ ଏବଂ ଧର୍ମ ସ୍ଥାପନ କରନ୍ତି ଭଗବାନ। ଖାଲି ଯିଏ ଯୁଦ୍ଧ କରନ୍ତି ଏବଂ ସାଧୁମାନଙ୍କୁ ପାଳନ କରନ୍ତି ବା ଆନନ୍ଦ ପ୍ରଦାନ କରନ୍ତି ତାହା ନୁହଁ, ଏଇ ଭଗବାନ ଯେଉଁ ଯୁଦ୍ଧ କରନ୍ତି ଏଇଟା ଭକ୍ତମାନଙ୍କ ପାଇଁ ଏଇଟା ଆନନ୍ଦଦାୟକ। ପରିତ୍ରାଣାୟ ସାଧୁନାଂ, ସାଧୁମାନଙ୍କୁ ସେ ରକ୍ଷା କରନ୍ତି, ଅସାଧୁମାନଙ୍କର କବଳରୁ ରକ୍ଷା କରନ୍ତି ସାଧୁମାନଙ୍କୁ। ଏବଂ ଏଇ ଯେଉଁ ଆଉ ହେଉଛି ଭଗବାନ ଯେଉଁ ଲୀଳା ସବୁ ରହିଛି, ଏଇ ଲୀଳାକୁ ସାଧୁମାନେ ସେଇ ଲୀଳାକୁ ସ୍ମରଣ କରନ୍ତି, କୀର୍ତ୍ତନ କରନ୍ତି, ଶ୍ରବଣ କରନ୍ତି, ଏଇଥିରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଭଗବାନଙ୍କ ଲୀଳା। ଥରେ ବିଦୁର ଆମର ଯେଉଁ ଆକବର ରହିଥିଲେ ରାଜା, ଥରେ ତାଙ୍କର ଜଣେ ଥିଲେ ବୀରବଲ ବୋଲି ଜଣେ ଥିଲେ ବିଦୂଷକ, ବୀରବଲ ବହୁତ ବିଦ୍ୱାନ ବ୍ୟକ୍ତି ସିଏ, ବୀରବଲ ଆକବରଙ୍କ ଭିତରେ କଥା ବହୁତ ରହିଛି ଆମେ ଶୁଣିଛେ, ପ୍ରଭୁପାଦ ମହାରାଜ ମଧ୍ୟ ଅନେକ ସମୟରେ ଏଇସବୁ କଥା କୁହନ୍ତି। ତାଙ୍କର ଯେଉଁ ରହିଛନ୍ତି ଆକବର, ସେମାନେ ସେମାନେ ଭଗବାନଙ୍କର ରୂପ ଅଛି ବୋଲି ସେମାନେ ଜାଣନ୍ତି ନାହିଁ, ସେମାନେ ଭାବନ୍ତି ଭଗବାନ କୌଣସି ରୂପ ନାହିଁ। ତାଙ୍କର ଯେଉଁ ରହିଛି ମସଜିଦ ରହିଛି, ସେଠି କୌଣସି କ'ଣ ମୂର୍ତ୍ତି ଇତ୍ୟାଦି ନାହିଁ, ସେ ନିରାକାର, କୌଣସି ଆକାର ନାହିଁ କିଛି ଭଗବାନଙ୍କର। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଆକବର ବୁଝିପାରନ୍ତି ନାହିଁ ଭଗବାନ କାହିଁକି ଭୌତିକ ଜଗତକୁ ଆସିବେ, କିନ୍ତୁ ଆକବର ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ଆକବର ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ସେ ଧର୍ମକୁ ସମ୍ମାନ ପ୍ରଦର୍ଶନ କରୁଥିଲେ, ହିନ୍ଦୁ ଧର୍ମ କହନ୍ତି, ସେ ଗୋଟେ ରଖିଥିଲେ ଧର୍ମ, ଗୋଟେ ନୂଆ ତିଆରି କରିଥିଲେ ସେ ଧର୍ମ, କ'ଣ ତା ନା ଦିନ ଇଲାହି, ଦିନ ଇଲାହି, ଆମେ ପଢ଼ୁଥିଲୁ ସ୍କୁଲରେ, ଆପଣମାନେ ପଢ଼ୁଥିବେ ମଧ୍ୟ, ଦିନ ଇଲାହି ଗୋଟେ ଧର୍ମ କରିଥିଲେ, ତାଙ୍କର ଧର୍ମ ମୁସଲମାନ ଧର୍ମ ହିନ୍ଦୁ ଧର୍ମକୁ ନେଇକରି ସେ ଗୋଟେ କରିଥିଲେ ଦିନ ଇଲାହି, ଆମେ ପଢ଼ୁଥିଲୁ, କାହିଁକି ସେ ଧର୍ମ ତିଷ୍ଠି ପାରିଲା ନାହିଁ, ଧର୍ମଟି ନଷ୍ଟ ହୋଇଗଲା, ତିଷ୍ଠି ପାରିଲା ନାହିଁ, ବିଭିନ୍ନ ପ୍ରକାର କାରଣ ସବୁ ରହି କୁହାଯାଉଥିଲା, କିନ୍ତୁ ପ୍ରକୃତ କାରଣ ହେଉଛି ଧର୍ମ ଯେଉଁଟା ଅଛି, ଧର୍ମକୁ କେହି, ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ କହିଲେ ଭଗବାନ ଯାହା ପ୍ରଣୟନ କରିବେ ସେଇଟା ହେଉଛି ଧର୍ମ। ନା ବେ ବିଦୁ ରୋଷେଇ ହେଉ ନା ବି ଦେବା ନ ସିଦ୍ଧ ମୁଖ୍ୟ ଅସୁରା ମନୁଷ୍ୟା କୁତୁନୁ ବିଦ୍ୟାଧର ଚାରଣା ଦେୟ, ଭଗବାନ ଛାଡ଼ିଦେଲେ ଆଉ କେହି ଏ ଧର୍ମକୁ ପ୍ରଣୟନ କରିପାରିବେ ନାହିଁ, ଧର୍ମଶାସ୍ତ୍ର ପ୍ରଣୟନ କରିପାରିବେ ନାହିଁ, ଭଗବାନ ଯାହା କହିବେ ସେଇଟା ହେଉଛି ଧର୍ମ, ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତମ। ତେଣୁ ଭଗବାନ ଏ ଧର୍ମକୁ ସ୍ଥାପନ କଲେ ଭଗବତ ଗୀତାରେ, ଏ ଧର୍ମ ଧର୍ମ ସମ୍ବାଦ ମହାବୟ, ଜଣେ ଯଦି ଚାହିଁବ ପ୍ରକୃତ ଧର୍ମ କ'ଣ, ଏଇ ଅର୍ଜୁନ ଯେଉଁ ସବୁ କାର୍ଯ୍ୟ କରୁଥିଲେ ସେ ଭାବୁଥିଲେ ଅଧର୍ମ ହିଁ ଧର୍ମ, ଅର୍ଜୁନ କହୁଥିଲେ ଅଧର୍ମଟା ହିଁ ଧର୍ମକୁ ଅଧର୍ମ ବୋଲି, ଅଧର୍ମକୁ ଧର୍ମ ବୋଲି କହୁଥିଲେ। ତେଣୁ ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଅର୍ଜୁନ ସବୁ ବିଭିନ୍ନ ପ୍ରକାର ସବୁ ଯୁକ୍ତି ବାଢ଼ିଥିଲେ, ସେ କହୁଥିଲେ ଏଇଟା ହେଉଛି ଧର୍ମ, ଆମେ ଅଧର୍ମ କରିବା ପାଇଁ ଯାଉଛେ, ଯୁଦ୍ଧ କରିବା ଗୋଟେ ଅଧର୍ମ କରିବା ପାଇଁ ଯାଉଛେ ବୋଲି କହୁଥିଲେ ଭଗବାନଙ୍କୁ। କିନ୍ତୁ ଭଗବାନ ସେ ସବୁ ପ୍ରଶ୍ନର ଉତ୍ତର ଦେଲେ, ପ୍ରକୃତରେ ଧର୍ମ କ'ଣ, ବିଭିନ୍ନ ପ୍ରକାର ଧର୍ମ ରହିଛି। ଧର୍ମ ଏମିତିକି ଯେଉଁମାନେ କ'ଣ, ବହୁତ ମୁନି ଋଷିମାନେ ମଧ୍ୟ ଧର୍ମକୁ ଜାଣିପାରନ୍ତି ନାହିଁ। ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟାଂ, ଧର୍ମର ତତ୍ତ୍ୱ ବହୁତ ଗଭୀର ରହିଛି। ତେଣୁ ମୋଟାମୋଟି ଭାବରେ ଆମେ ଜାଣିବା ଧର୍ମ କହିଲେ କ'ଣ ନା, ଭଗବାନଙ୍କ ଶରଣରେ ଯିବା, ସେଇଟା ହେଉଛି ଧର୍ମ। ଆଉ ଯାହା ସବୁ ରହିଲା ସେଇଟା ହେଉଛି ଅଧର୍ମ। ବା ତାକୁ ତଥାକଥିତ ଧର୍ମ ହେଲେ ମଧ୍ୟ ଯେମିତି ବର୍ଣ୍ଣାଶ୍ରମ ଧର୍ମ ବା ଅନ୍ୟାନ୍ୟ ସବୁ ଧର୍ମ ରହିଛି, ଯେଉଁ ଧ୍ୟାନ ଧର୍ମ, ବର୍ଣ୍ଣାଶ୍ରମ ଧର୍ମ, ଅନ୍ୟାନ୍ୟ ଯେଉଁ ବିଭିନ୍ନ ପ୍ରକାର ମାନବ ଧର୍ମ ବା ବିଭିନ୍ନ ପ୍ରକାର ଧର୍ମ ରହିଛି, ସେଇଟା ଅଧର୍ମ ନୁହଁ। କିନ୍ତୁ ସେଇଟା ପ୍ରକୃତ ଧର୍ମ ନୁହଁ, ପରଧର୍ମ। ଗୋଟେ ହେଉଛି ପରଧର୍ମ, ଗୋଟେ ହେଉଛି ଅପର ଧର୍ମ, ଗୋଟେ ହେଉଛି ଉତ୍କୃଷ୍ଟ ଧର୍ମ, ଗୋଟେ ହେଉଛି ନିକୃଷ୍ଟ ଧର୍ମ। ଏ ଯେଉଁମାନେ ଅସୁରମାନେ ସେମାନେ ଧର୍ମକୁ ପାଳନ କରନ୍ତି ନାହିଁ, ଧର୍ମ ପାଳନ କରନ୍ତି ନାହିଁ। କିନ୍ତୁ ଯେଉଁମାନେ ଭକ୍ତ ମଧ୍ୟ, ଧାର୍ମିକ ବ୍ୟକ୍ତି ମଧ୍ୟ, ସେମାନେ ମଧ୍ୟ ବିଭିନ୍ନ ପ୍ରକାର ଧର୍ମକୁ ପାଳନ କରନ୍ତି, ଧର୍ମ ଗ୍ରହଣ କରନ୍ତି। ଯେମିତି ଦେବତା ପୂଜା କରିବା ସେଇଟା ଗୋଟେ ଧର୍ମ, ବା ଯେମିତି ଭଗବତ ଗୀତା 17 ଅଧ୍ୟାୟରେ ଭଗବାନ କହିଲେ, ଯକ୍ଷ ରାକ୍ଷସମାନ ପୂଜା କରିବା, ଭୂତ ପ୍ରେତମାନ ପୂଜା କରିବା, ଦେବତାମାନ ପୂଜା କରିବା, ଏ ମଧ୍ୟ ଗୋଟେ ଧର୍ମ, କାରଣ ବେଦରେ ଏ ଧର୍ମକୁ ବର୍ଣ୍ଣନା କରାଯାଇଛି। କିନ୍ତୁ ଭଗବାନ ଯେତେବେଳେ ଆସନ୍ତି ସେ ଶ୍ରେଷ୍ଠ ଧର୍ମକୁ ସ୍ଥାପନ କରନ୍ତି। ଧର୍ମ କହିଲେ କ'ଣ ନା, ଏ ଆତ୍ମା ସମ୍ବନ୍ଧୀୟ ଧର୍ମ। ଶ୍ରେଷ୍ଠ ଧର୍ମ ହେଉଛି ଆତ୍ମା ସମ୍ବନ୍ଧୀୟ, ଆତ୍ମାର ଧର୍ମ। ଶରୀର ଧର୍ମ ପରିବର୍ତ୍ତନ ହେଉଛି, ଶରୀର ଧର୍ମ ପରିବର୍ତ୍ତନଶୀଳ, କିନ୍ତୁ ଆତ୍ମାର ଧର୍ମ ସେଇଟା ହେଉଛି ପ୍ରକୃତ ଧର୍ମ, ହେଉଛି ଆମର ସେଇଟା ସବୈ ପୁଂସାଂ ପର ଧର୍ମ। ପ୍ରକୃତ ଶାନ୍ତି ଆମେ ସେଇଥି ପାଇପାରିବା ଯେତେବେଳେ ଆମେ ପ୍ରକୃତ ଧର୍ମକୁ ଆଚରଣ କରିବା। ଏ କଥାଟି ସୁତ ଗୋସ୍ୱାମୀ କହୁଛନ୍ତି ସୌନକାଦି ଋଷିମାନଙ୍କୁ, 88,000 ଋଷି ନୈମିଷାରଣ୍ୟରେ, କାହିଁକି ଜଣେ ଅଶାନ୍ତିରେ ରହୁଛି, କେମିତି ଜଣେ ଶାନ୍ତି ପ୍ରାପ୍ତ ହୋଇପାରିବ, ଏ ପ୍ରଶ୍ନ ପଚରାଯାଇଛି। ତେଣୁ ସେଇଠି ସୁତ ଗୋସ୍ୱାମୀ କହୁଛନ୍ତି ଏଇଟା ଏହିଭଳି ଭାବରେ ହୋଇପାରିବ, କେମିତି ଯେତେବେଳେ ଜଣେ ଶ୍ରେଷ୍ଠ ଧର୍ମକୁ ଆଶ୍ରୟ ଗ୍ରହଣ କରିବ। ସବି ପୁଂସାଂ ପରଧର୍ମ ଯତ ଭକ୍ତିର ଅଧ୍ୟକ୍ଷ ଯାଏ, ଏ ପରଧର୍ମଟା କ'ଣ ନା ଅଧ୍ୟକ୍ଷ ଯେ କି ଭଗବାନ, ତାଙ୍କୁ ଯଦି ଆମେ ଭକ୍ତି କରିବା ସେଇଟା ହେଉଛି ଶ୍ରେଷ୍ଠ ଧର୍ମ। ଅହେତୁକି ଅପ୍ରତିହତା, ସେହି ଧର୍ମ କରିବା ପାଇଁ କୌଣସି ହେତୁ ନାହିଁ ଏବଂ କୌଣସି ସମୟରେ ତାକୁ ବାଧା ଦିଆଯାଇପାରିବ ନାହିଁ। ଜୟାତ୍ମା ସୁପ୍ରସିଦ୍ଧତି, ଯେଉଁଥିରେ କି ଆତ୍ମାର ଆନନ୍ଦ ପ୍ରାପ୍ତ ହେବ, ସୁପ୍ରସିଦ୍ଧତି ସୁନ୍ଦର ଭାବରେ ସେମାନେ ବା ବହୁତ ଅଧିକ ଭାବରେ ସେମାନେ ଆନନ୍ଦ ପ୍ରାପ୍ତ ହେବେ, ଶ୍ରେଷ୍ଠ ଆନନ୍ଦ ସେମାନେ ପ୍ରାପ୍ତ ହେବେ, ସୁପ୍ରସିଦ୍ଧତି। ତେଣୁ ଏଇ ଯେଉଁ ରହିଛି ଏଇଟା ହେଉଛି ପ୍ରକୃତ ଧର୍ମ, ଏଇ ଧର୍ମକୁ ଭଗବାନ ସେ ସ୍ଥାପନ କରନ୍ତି। ତେଣୁ ଯେଉଁ ରହିଛି ଏ ଯେଉଁ ଭଗବାନ ଏହିଭଳି ଭାବରେ ସବୁ କାର୍ଯ୍ୟ ଧର୍ମକୁ ସ୍ଥାପନ କରନ୍ତି ଆସିକରି। ତେଣୁ ଭଗବାନ ଯେତେବେଳେ ଆସିଥିଲେ ତାଙ୍କର ଏ ଦ୍ୱାପର ଯୁଗର ଅନ୍ତିମରେ ଏ ଧର୍ମକୁ ସ୍ଥାପନ କରିଥିଲେ। ବହୁତ ଭକ୍ତମାନେ ଯେଉଁମାନେ ଧାର୍ମିକ ବ୍ୟକ୍ତି ବା କ'ଣ ସାଧୁମାନେ, ସେମାନେ ଭଗବାନଙ୍କର ଲୀଳା ଦେଖିକି, ଲୀଳା ଶୁଣିକରି ସବୁ ଆନନ୍ଦିତ ହେଉଥିଲେ ବା ବିପଦରୁ ରକ୍ଷା ପାଉଥିଲେ ଭଗବାନଙ୍କ ଦ୍ୱାରା। ଏବଂ ଯେତେ ସବୁ ଥିଲେ କ'ଣ ବିନା ଦୁଷ୍କୃତ, କେତେଜଣ ଦୁଷ୍କୃତ ଅଛନ୍ତି, କେତେଜଣ ଦୁଷ୍କୃତ ଅଛନ୍ତି, ଚାରି ପ୍ରକାର ଦୁଷ୍କୃତମାନ ଅଛନ୍ତି ଭଗବତ ଗୀତାରେ ଭଗବାନ କହିଲେ ନା, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପହୃତ ଜ୍ଞାନ ମାସୁରଂ ଭାବ ମାଶ୍ରିତା, ଏ ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କ ଶରଣରେ ସେମାନେ ଯାଆନ୍ତି ନାହିଁ। ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ, 400,000 ପ୍ରକାର ମନୁଷ୍ୟ ରହିଛନ୍ତି, ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ ଆଉ ମାନେ କେଉଁମାନେ ନା ମୂଢ଼ା, ଯେଉଁମାନେ ମୂର୍ଖ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ ଯେଉଁମାନଙ୍କ ବହୁତ ଜ୍ଞାନ ରହିଛି କିନ୍ତୁ ତାଙ୍କର ଜ୍ଞାନଟା ଭଗବାନ ଅପହରଣ କରିନେଇଛନ୍ତି ବା ମାୟା ଅପହରଣ ଦ୍ୱାରା କରିଦେଇଛନ୍ତି, ମାୟା ଅପହୃତ ଜ୍ଞାନ ତାଙ୍କର ରହିଛି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ ଆଉ ଗୋଟେ ହେଉଛି ଅସୁର ଭାବ, ଆସୁରିକ ଭାବ ଯେଉଁମାନେ ରହିଛନ୍ତି ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ। ତେଣୁ ଏଠି ଧର୍ମ ଏବଂ ଅଧର୍ମ ଭିତରେ ଯୁଦ୍ଧ ହେଉଛି, ସାଧୁ ଏବଂ ଅସାଧୁ ଭିତରେ ଯୁଦ୍ଧ ହେଉଛି, କିନ୍ତୁ ଅସାଧୁଙ୍କର ଲିଡ଼ର ହେଉଛନ୍ତି ଶିବଜୀ। ଇଏ ଗୋଟେ ଅଦ୍ଭୁତ କଥା, ଗୋଟେ ଅଦ୍ଭୁତ କଥା, ରୋମର୍ସ ଏ ଅଦ୍ଭୁତ, ସେଥିପାଇଁ କୁହାଗଲା ଅଦ୍ଭୁତ, ଏଇଟା ଅଦ୍ଭୁତ। ଶିବଜୀ ସେ ଭଗବାନଙ୍କର ଭକ୍ତ ଏବଂ ସିଏ ଧର୍ମ ସ୍ଥାପନ କରିବା ପାଇଁ ଧାର୍ମିକ ପକ୍ଷ ଗ୍ରହଣ କରିବା କଥା, କିନ୍ତୁ ଇଏ ଅଧାର୍ମିକ ଯେଉଁ ରହିଛି ବାଣାସୁର, ଅସୁର ସିଏ ଅଧାର୍ମିକ ବ୍ୟକ୍ତି, କିନ୍ତୁ ତା ପକ୍ଷରେ ଆସିକିରି ଯୁଦ୍ଧ କରୁଛନ୍ତି ଶିବଜୀ। ତା ପକ୍ଷରେ ପ୍ରଥମେ କୁହାଯାଉଛି ବାଣ କଥା କୁହାଯାଏନି, ପ୍ରଥମେ ଭଗବାନ ଶିବଜୀଙ୍କର କୃଷ୍ଣ ଶଙ୍କର, ଇଏ କୃଷ୍ଣ ଶଙ୍କର, ଇଏ ଅଦ୍ଭୁତ। ଭଗବାନ ଭଗବାନ ବିରୁଦ୍ଧରେ କେଉଁମାନେ ଲଢ଼ିବେ, ଯେଉଁମାନେ ଅଧାର୍ମିକ ବ୍ୟକ୍ତି, ଯେଉଁମାନେ ଧର୍ମକୁ ଗ୍ରହଣ କରନ୍ତି ନାହିଁ ସେମାନେ ଭଗବାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ, ସେମାନେ କହନ୍ତି କ'ଣ ନା, ଅସତ୍ୟଙ୍ଗ ପ୍ରତିଷ୍ଠଂ ତେ ଜଗତ ଆହୁର ଅନିଶ୍ୱରମ, ଏ ଜଗତରେ କୌଣସି ଈଶ୍ୱର ନାହାନ୍ତି, ଏଇ ଯେଉଁ ଶାସ୍ତ୍ର ଇତ୍ୟାଦି ସବୁ ରହିଛି ଏ ଅସତ୍ୟ, ତେଣୁ ଯଦି କିଏ ଭଗବାନ ଅଛି ସେ ହେଉଛି ମୁଁ, ହିରଣ୍ୟକଶିପୁ ଇତ୍ୟାଦି। ଏଇଭଳି ଭାବରେ ମଧ୍ୟ ଇଏ ବାଣାସୁର ଯେଉଁ ଶିବଜୀଙ୍କର ଶରଣରେ ଯାଇଥିଲେ ଅବଶ୍ୟ, କିନ୍ତୁ ଅସୁର, ସେମାନେ ସବୁ ଧର୍ମନୀତିକୁ ଉଲ୍ଲଂଘନ କରିବେ, ତେଣୁ ଏଇଥିପାଇଁ ସମାଜରେ ଗଣ୍ଡଗୋଳ ସୃଷ୍ଟି ହୁଏ, ସମାଜରେ ଅଶାନ୍ତି ସୃଷ୍ଟି ହୁଏ ସମାଜରେ। ଆଜିର ଯୁଗରେ ବର୍ତ୍ତମାନ ଯେଉଁ ବିଭିନ୍ନ ପ୍ରକାର ଯୁଦ୍ଧ ଚାଲିଛି ତାର କାରଣ ହେଉଛି କ'ଣ, ସେମାନେ ଚାହୁଁଛନ୍ତି କ'ଣ ନା ଅଧର୍ମକୁ ସ୍ଥାପନ କରିବେ, ଅଧର୍ମକୁ ସ୍ଥାପନ କରିବେ, ତେଣୁ ସେଥିପାଇଁ ଯୁଦ୍ଧ ହେଉଛି। ଧର୍ମ ଏବଂ ଅଧର୍ମ ଭିତରେ ସବୁବେଳେ ଯୁଦ୍ଧ ଚାଲିଛି, ଧର୍ମ ଏବଂ ଅଧର୍ମ ଭିତରେ ସବୁବେଳେ ଯୁଦ୍ଧ ଚାଲିଛି। ଆମେ ଦେଖିବା ଇତିହାସରେ ଏସବୁ ରହିଛି, ବହୁତ କଥା ରହିଛି। ତେଣୁ ଯେମିତି ଆମେ ଦେଖିବା ଯୀଶୁଖ୍ରୀଷ୍ଟ, ଯୀଶୁଖ୍ରୀଷ୍ଟ ସେ ଆସିଲେ ଏ ଧର୍ମକୁ ସ୍ଥାପନ କରିବା ପାଇଁ, କିନ୍ତୁ ଯେତେ ଅଧାର୍ମିକ ବ୍ୟକ୍ତି ଥିଲେ ସେ ସବୁ ତାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ହତ୍ୟା କଲେ, ଏସବୁ ରହିଛି ଧର୍ମ। ଏ ଯୁଦ୍ଧ ସେଥିପାଇଁ ହେଉଛି ଯୁଦ୍ଧ, ତେଣୁ ଏ ଯୁଦ୍ଧ ହେବାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧ ମାଧ୍ୟମରେ ଯେଉଁ ଖଳ ବ୍ୟକ୍ତି ଅଛନ୍ତି ସେମାନେ ସବୁ ବିନାଶ ହେବେ ଏବଂ ଧର୍ମ ସ୍ଥାପନ ହେବ। ତେଣୁ ଭଗବାନ ସେହି କାର୍ଯ୍ୟଟି କରିଥିଲେ 5000 ବର୍ଷ ତଳେ। ଭଗବାନ ଏଇଭଳି ଭାବରେ ପୃଥିବୀରେ ଯେତେ ସବୁ ଥିଲେ ଅସାଧୁ ବ୍ୟକ୍ତି ଥିଲେ, ଅଧାର୍ମିକ ବ୍ୟକ୍ତି ଥିଲେ, ଭଗବାନ ସମସ୍ତଙ୍କୁ ହତ୍ୟା କରିଥିଲେ। ମହାଭାରତ ଯୁଦ୍ଧ ହେଉଛି ଅନ୍ତିମ ଯୁଦ୍ଧ, ତାପରେ ଭଗବାନ ଆଉ କୌଣସି ଯୁଦ୍ଧରେ ଅଂଶଗ୍ରହଣ କରିନ, ତାପରେ ଆଉ କୌଣସି ଯୁଦ୍ଧର ଆବଶ୍ୟକତା ନଥିଲା, ସବୁ ଅସାଧୁମାନେ ଚାଲିଯାଇଥିଲେ, ସାଧୁ ବ୍ୟକ୍ତିମାନେ ସବୁ ରହିଥିଲେ, ଧର୍ମ ଅନୁସାରେ ସେମାନେ କାର୍ଯ୍ୟ କରୁଥିଲେ, ଆଉ କୌଣସି ଯୁଦ୍ଧ ହେବାର ଆବଶ୍ୟକତା ନଥିଲା। ତେଣୁ ଯୁଦ୍ଧ ବିଷୟରେ ପରୀକ୍ଷିତ ମହାରାଜ ତାଙ୍କର ପୂର୍ଣ୍ଣ ଜ୍ଞାନ ରହିଛି, ଯୁଧିଷ୍ଠିର ମହାରାଜ ସବୁ ଯୁଦ୍ଧ କରୁଥିଲେ ବିଭିନ୍ନ ସବୁ, ଯୁଧିଷ୍ଠିର ମହାରାଜ ମଧ୍ୟ ଯୁଦ୍ଧ କରିବାକୁ ପଡ଼ୁନଥିଲା, ସମସ୍ତେ ଯୁଧିଷ୍ଠିର ମହାରାଜଙ୍କ ଶରଣରେ ଯାଇଥିଲେ, କେବଳ ଜଣେ ଯୁଧିଷ୍ଠିର ମହାରାଜଙ୍କ ଶରଣରେ ଯାଇନଥିଲେ, ସିଏ ହେଉଛନ୍ତି ଜରାସନ୍ଧ। ତେଣୁ ଜରାସନ୍ଧକୁ ଭୀମ ଯାଇକି ହତ୍ୟା କରିଛନ୍ତି, ଏସବୁ ଲୀଳା ପୂର୍ବ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଯେତେବେଳେ ଧର୍ମ ସ୍ଥାପନ କରିଛନ୍ତି ଆଉ ଅଧର୍ମ ନଥିଲା, ଯେତେବେଳେ ପ୍ରଥମ ସ୍କନ୍ଧ ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପରୀକ୍ଷିତ ମହାରାଜ ଯେତେବେଳେ ତାଙ୍କ ଦେଖୁଛନ୍ତି ଶାସନ କିଭଳି ଭାବରେ ଚାଲିଛି, ଠିକ୍ ଭାବରେ ଚାଲିଛି ନା ନାହିଁ, ଇଏ ହେଉଛି ରାଜାଙ୍କର କର୍ତ୍ତବ୍ୟ, ଏଇଟା ଦେଖିବେ। ଭଗବାନ ରାମଚନ୍ଦ୍ର ସେଇଭଳି ଭାବରେ ଦେଖୁଥିଲେ କିଭଳି ଭାବରେ ଶାସନ ହେଉଛି, ସେଇଠି ଶୁଣିଲେ ଜଣେ ଶୂଦ୍ର ବ୍ୟକ୍ତି ସେ ତାଙ୍କ ସ୍ତ୍ରୀଙ୍କୁ ଏଇଭଳି ଭାବରେ କହୁଛନ୍ତି, ତୁ କୂଳଟା ହେଇଗଲୁ, ତୁ କ'ଣ ତୁ ଯାଇକିରି ସେଠି ରହିଗଲୁ ଗୋଟେ ରାତି, ତେଣୁ ତୁ କୂଳଟା ହେଇଗଲୁ, ତେଣୁ ମୁଁ ତତେ ଗ୍ରହଣ କରିବି ନାହିଁ, ଏଭଳି ଭାବରେ କହିଲେ। ତେଣୁ ସିଏ କହିଲେ, ତାଙ୍କ ସ୍ତ୍ରୀ କହିଲେ, ସୀତାଦେବୀ ରହିଲେ ଗୋଟିଏ ବର୍ଷ କାଳ ରହିଲେ ଅଶୋକା ବାଟିକା ରାବଣର ରାଜ୍ୟରେ ରହିଲେ, ଭଗବାନ ତୁମକୁ ଗ୍ରହଣ କଲେ, ଆଉ ମୁଁ ଗୋଟିଏ ରାତି ରହିଗଲି, ତୁମେ ମୋ ପିତା ପାଖରେ ଘରରେ ରହିଲି, ତୁମେ ତୋ ଗ୍ରହଣ ନା। ରାମ ହେଉଛନ୍ତି, ସିଏ ହେଉଛନ୍ତି ଶ୍ରୈଣ, ରାମ ନାହଂ ଭଜେ ପୁନଃ, ମୁଁ ସେଭଳି ନୁହଁ, ମୁଁ ଶ୍ରୈଣ ନୁହଁ, ରାମ ଶ୍ରୈଣ ଥିଲେ ସେଥିପାଇଁ ସିଏ ତାଙ୍କୁ ଗ୍ରହଣ କଲେ, ଯଦିଓ ସୀତାଦେବୀଙ୍କୁ ସିଏ ଅଗ୍ନି ପରୀକ୍ଷା କରି ଗ୍ରହଣ କରିଥିଲେ, କିନ୍ତୁ ତଥାପି ଏଇଭଳି ଭାବରେ ସେ କହିଲେ। ତେଣୁ ଭଗବାନ ରାମଚନ୍ଦ୍ର ସେଠି ସୀତାଦେବୀଙ୍କୁ ନିର୍ବାସନ ପ୍ରଦାନ କରିଥିଲେ, ଏସବୁ କଥା ରାମାୟଣରେ ବର୍ଣ୍ଣନା କରାଯାଇଛି। ତେଣୁ ରାଜାଙ୍କର ଦାୟିତ୍ୱ ହେଉଛି ସେ ଦେଖିବେ ଠିକ୍ ଭାବରେ ଶାସନ ଚାଲିଛି ନା ନାହିଁ, ଶାସନ ଚାଲିଛି ନା ନାହିଁ। ପରୀକ୍ଷିତ ମହାରାଜ ସେଇଭଳି ଯେତେବେଳେ ଯାଉଥିଲେ ପ୍ରଥମ ସ୍କନ୍ଧ ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେହି ସମୟରେ ଏ ଅଧର୍ମ କାର୍ଯ୍ୟ ଗୋଟେ ଦେଖିଲେ, କ'ଣ ଦେଖିଲେ ନା ଜଣେ ବ୍ୟକ୍ତି ରାଜା ଭଳି ରହିଛି, ସେ ଗୋମିଥୁନଙ୍କୁ ପ୍ରହାର କରୁଛି। ସେ ଯେଉଁ ବୃଷଭ ରହିଛନ୍ତି, ସେ ବୃଷଭର ଚାରିପାଦରୁ ତିନି ପାଦ ନଷ୍ଟ ହୋଇଯାଏ, ଗୋଟିଏ ପାଦ ରହିଛି, ଗୋଟିଏ ପାଦ ରହିଛି। ସେ ଯେଉଁ ବ୍ୟକ୍ତି ଜଣଙ୍କ ସେଇ ପାଦକୁ ପ୍ରହାର କରୁଛି, ନଷ୍ଟ କରିବା ପାଇଁ ପ୍ରହାର କରୁଛି। ତେଣୁ ଏଇଭଳି ଭାବରେ ଯେତେ ଦେଖିଲେ ଅଧର୍ମ, ଦେଖିଲେ ଅଧର୍ମ ପ୍ରବେଶ କରିଛି ତାଙ୍କ ରାଜ୍ୟରେ। ସାଙ୍ଗେ ସାଙ୍ଗେ ପରୀକ୍ଷିତ ମହାରାଜ ପ୍ରସ୍ତୁତ ହୋଇଗଲେ ଯୁଦ୍ଧ କରିବା ପାଇଁ ସେ ବ୍ୟକ୍ତି ସହିତ। କହାସ୍ତୁ, ଆରେ ତୁ କିଏ ମୋ ରାଜ୍ୟରେ, ତୁ ଆସି ଏଇଭଳି ଭାବରେ ଅଧର୍ମ କାର୍ଯ୍ୟ କରୁଛୁ ମୋ ରାଜ୍ୟରେ। ଏଇଭଳି ଭାବରେ ପ୍ରଥମ ସ୍କନ୍ଧ ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଦେଖିଲେ ସେତେବେଳେ ସେ ଶରଣ ପଶିଲେ। ଏଇ ହେଉଛି କଳି, କଳି ଆସିଯିବେ ଦ୍ୱାପର ଭଗବାନ। ଭଗବାନ ଯେତେବେଳେ ଅନ୍ତିମ ଭଗବାନ ଯେତେବେଳେ ଥିଲେ ସେହି ସମୟରେ କଳିର ସମୟ ଆସିଯାଇଥିଲା, କିନ୍ତୁ ଯେହେତୁ ଭଗବାନ ଅଛନ୍ତି ସେଇଥିପାଇଁ କଳି ପ୍ରବେଶ କରିପାରିନଥିଲେ। କିନ୍ତୁ ଭଗବାନ ଯେତେବେଳେ ଚାଲିଗଲେ ତାକୁ କଳି ବର୍ତ୍ତମାନ ପ୍ରବେଶ, ତଥାପି ପରୀକ୍ଷିତ ମହାରାଜଙ୍କର ରାଜ୍ୟରେ ସବୁ ଧର୍ମନୀତି ଅନୁସାରେ ସବୁ ରାଜଶାସନ ଚାଲୁଥିଲା। ଏଇ ଯେଉଁ କଳିର, ଯେଉଁ କଳିର ଅଧର୍ମର ଯେଉଁ ଚାରୋଟି ପାଦ ରହିଛି କ'ଣ କ'ଣ, ଦିୟୁତଂ ପାନଂ ସ୍ତ୍ରୀୟଂ ସୁନା, ଇଏ ହେଉଛି କଳିର ଚାରୋଟି ସ୍ଥାନ, ଅଧର୍ମର ଚାରୋଟି ସ୍ଥାନ। ତେଣୁ ଇଏ ଯେତେବେଳେ ପରୀକ୍ଷିତ ମହାରାଜ ତାଙ୍କୁ ଯୁଦ୍ଧ କରିବା ପାଇଁ ତାଙ୍କୁ ପ୍ରସ୍ତୁତ ହୋଇଗଲେ, ସେତେବେଳେ ଶରଣ ନେଲା ପରୀକ୍ଷିତ ମହାରାଜଙ୍କୁ ଶରଣ ନେଲା। କହିଲା, ମହାରାଜ ଇଏ ହେଉଛି କଳିର ସମୟ, କଳି ଆସିଗଲା, କଳି ଯୁଗ, ତେଣୁ ମୋର ବର୍ତ୍ତମାନ ସମୟ ଆସିଗଲା, ଆପଣ ମୋତେ ସ୍ଥାନ ଦିଅନ୍ତୁ, ଆଉ ମୁଁ କୁଆଡ଼େ ଯିବି, ମୋର ସ୍ଥାନ ଆସିଗଲା, କଳି ସମୟ ଆସିଗଲା ବର୍ତ୍ତମାନ। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କଲେ, କଳିର ଯଦିଓ ବହୁତ କିଛି ଦୋଷ ରହିଛି କିନ୍ତୁ ତା'ର ବହୁତ ବଢ଼ିଆ ଗୁଣ ରହିଛି କଳିର। କ'ଣ ସେ ଗୁଣ? ପରୀକ୍ଷିତ, କାରଣ ଯେତେବେଳେ ସୌନକାଦି ଋଷିମାନେ ପଚାରୁଛନ୍ତି ପରୀକ୍ଷିତ ମହାରାଜ କାହିଁକି କଳିକୁ ହତ୍ୟା ନ କଲେ, କାହିଁକି କଳିକୁ ସ୍ଥାନ ଦେଲେ, କାରଣ କ'ଣ, ଏଇଭଳି ଭାବରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ତେଣୁ ଏଇଟାକୁ କୁହାଯାଇଛି, କାରଣ ହେଉଛି କ'ଣ, ପରୀକ୍ଷିତ କଳିର ମଧ୍ୟ ବହୁତ ବଡ଼ ଗୁଣ ସବୁ ରହିଛି। କ'ଣ ସେଇଟା? ନାନୁ ଦେଶୀ କଳିଙ୍ଗ ସମ୍ରାଟ ସାରଙ୍ଗୀବ ସାର ଭୃପ, ପରୀକ୍ଷିତ ମହାରାଜ ସେ କଳିକୁ ଦ୍ୱେଷ କଲେ ନାହିଁ, କଳିର ଭଲ ଗୁଣଟାକୁ ଗ୍ରହଣ କଲେ। କ'ଣ ସେଇଟା? ନା କୁଶଳାନି ଆସୁ ସିଦ୍ଧତି, କଳିଯୁଗରେ ଧାର୍ମିକ କାର୍ଯ୍ୟ ଖୁବ୍ ଶୀଘ୍ର ଜଣେ ସିଦ୍ଧିପ୍ରାପ୍ତ ହେବ। ଆସୁ ସିଦ୍ଧନ୍ତି, ଆସୁ ସିଦ୍ଧନ୍ତି ଶବ୍ଦରେ ଶ୍ରୀଧର ସ୍ୱାମୀ କହୁଛନ୍ତି ସଂକଳ୍ପ ମାତ୍ରଣ ସିଦ୍ଧନ୍ତି। କେବଳ ଆମେ ଚିନ୍ତା କରିଦେବା ଏଇଭଳି ଭାବରେ ଭଗବାନ ପୂଜା କରିବୁ, ଏ କରିବୁ, ଏସବୁ ଚିନ୍ତା କରିଦେଲେ ତା'ର ସିଦ୍ଧି ପ୍ରାପ୍ତ ହୋଇଯିବେ। କଳିଯୁଗରେ ଏସବୁ ଭଲ ଗୁଣ ରହିଛି। ଏବଂ ନେତରାଣୀ କୃତାନି ଯତ୍, କିନ୍ତୁ ଅଧାର୍ମିକ କାର୍ଯ୍ୟ ସବୁ ରହିଛି, ଆମେ ଚିନ୍ତା କରିଦେଲେ ମଧ୍ୟ ତା'ର ଫଳ ପାଇବା ନାହିଁ, ସେଇଟା ଶରୀର ଦ୍ୱାରା କଲେ ହିଁ ସେଇଟା ତା'ର ଫଳ ପାଇବା। ଏ କଳିର ସବୁଠୁ ଭଲ ଭଲ ଗୁଣ ହେଉଛି ଏଇଟା। ତେଣୁ ତାକୁ ସ୍ଥାନ ଦେଲେ, କ'ଣ କ'ଣ ସ୍ଥାନ ଦେଲେ? ନା ଅଭ୍ୟର୍ଥିତ ତଥା ତସ୍ମୈ ସ୍ଥାନାନି କଳେ ଦଦୌ ଦିୟୁତଂ ପାନଂ ସ୍ତ୍ରୀୟଂ ସୁନା ଯତ୍ର ଅଧର୍ମସ୍ୟ ଦୁର୍ବିଧା। ଯେତେବେଳେ ସେ ଶରଣ ପଶିଲା ତାକୁ ଚାରୋଟି ସ୍ଥାନ ଦେଲେ, ଅଧର୍ମର ସ୍ଥାନ ଏଇଟା, କଳି ସେଇଠି ରହିଛି। କ'ଣ କ'ଣ? ନା ଦିୟୁତଂ, ଦିୟୁତ କ୍ରୀଡ଼ା, ପାନଂ ନିଶାଦ୍ରବ୍ୟ ସେବନ, ସ୍ତ୍ରୀୟଂ ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ସୁନା ଜୀବ ହତ୍ୟା। ଏଇ ଚାରୋଟି ସ୍ଥାନ ଦେଇଦେଲେ ପରୀକ୍ଷିତ ମହାରାଜ, ଯେତେବେଳେ ଦେଇଦେଲେ କଳି ସେତେବେଳେ ବିଦାୟ ନେଇକରି ଆସିଲା। କିନ୍ତୁ ଦେଖିଲା ପରୀକ୍ଷିତ ମହାରାଜଙ୍କ ରାଜ୍ୟରେ ଏଭଳି କୌଣସି ସ୍ଥାନ ନାହିଁ, ଚାରୋଟି ସ୍ଥାନ ଦେଲେ ସେ ସ୍ଥାନ ମଧ୍ୟ କେଉଁଠି ନାହିଁ ରହିବା ପାଇଁ ପରୀକ୍ଷିତ ମହାରାଜଙ୍କ। ଏ ଯେଉଁ ସ୍ଥାନ ଦେଲେ, ଆମର ଯେଉଁ କଥା ଆସୁଛି ନା, ଜଣେ ଥିଲେ କ'ଣ ତାଙ୍କ ନାଁ, ସେ କହିଲେ ଛାମୁ ଯାହା ଦେଲେ ହରସେ, ପାଉ ପାଉ ଗଲା ବରସେ, ଏମନ୍ତ ଭୂଇଁ ଚାଖୁଣ୍ଡା ବୁଣିଲେ ଉଠେଇ ନାହିଁ। ଯଦୁମଣି, କବି ଯଦୁମଣି ଏଇଟା କହିଥିଲେ। ସେଇଭଳି ଭାବେ ପରୀକ୍ଷିତ ମହାରାଜ ଯଦିଓ ସ୍ଥାନ ଦେଲେ ଚାରୋଟି ସ୍ଥାନ, କିନ୍ତୁ କେଉଁଠି ନାହିଁ, କେଉଁଠି ଅଧର୍ମ ନାହିଁ, କ'ଣ କରିବେ ସେ, କେଉଁଠି ରହିବେ? ତେଣୁ ସେ ପୁଣି ଆସିଲେ, ପୁଣି ଆସିଲେ ଯେତେବେଳେ ପରୀକ୍ଷିତ ମହାରାଜ ପଚାରିଲେ ପୁଣି କ'ଣ ପାଇଁ ଆସିଲ? ନା ପ୍ରଭୁ, ଆପଣ ଯେଉଁ ସ୍ଥାନ ଦେଲେ କେଉଁଠି ନାହିଁ ସେଭଳି ସ୍ଥାନ, ଧର୍ମନୀତି ଅନୁସାରେ ରାଜା ଶାସନ କରୁଥିଲେ, ଏଭଳି ଭାବରେ ଶାସନ ଥିଲା ପରୀକ୍ଷିତ ମହାରାଜଙ୍କର। ତେଣୁ ପୁନଶ୍ଚ ଜାତ ମହାନାୟଂ ଜାତ ରୂପମ ଅଧାତ ପ୍ରଭୁ, ପୁଣି ଯେତେବେଳେ କହିଲେ ମୋତେ ଆଉ ଗୋଟେ ସ୍ଥାନ ଦିଅନ୍ତୁ, ତେଣୁ ଜାତ ରୂପମ କହିଲେ ସୁନାକୁ ପ୍ରଦାନ କଲେ। ସୁନାରେ କ'ଣ ଅଛି ଅସୁବିଧା? ना जत्र अनुरुतं मदं कामं रजो बहिरंग च पंचमं पांचटी असुविधा रही कौन कौन ना अनुरुतं अनुरुतं कहले असत्य अनुरुतं मदं ये सब निषाद सब सेवन करेंगे काम विभिन्न प्रकार काम पूरण करने चाहिए धन रही विभिन्न प्रकार कामना पूरण करेंगे रज रजगुण प्राधान्य से एवं बहिरंग बहिरंग कहे शत्रुता धन अच्छी मान शत्रुता युद्ध होती भाव शत्रुता तेणु ये सब कथा रही चार पंचम स्थान को दे तेणु ये स्थान प्राप्त होकर कली तार विस्तार कर चली तार साम्राज्य विस्तार चलती आज देख चारिआड़े ये भाव जो कौन ये वृषभ रही गोटे पाद रही से पाद नष्ट ये वृषभ हूँ धर्मर प्रतीक ये जो धर्मर जो चारोट पाद रही कौन कौन धर्म चारोट पाद हूँ तप शौच दया सत्य इति पादा कृते कृता तपस्या शौच दया सत्य ये चारोटी पाद किंतु ये धर्मर पाद गोटे गोटे कमि कमिका जाऊ सत्य युगर चारिपाद सुरक्षित थिला पुणी गोटे पाद नष्ट होगला तीन पाद रहिला तृतीया युगरे तृतीया युगरे किंतु भगवान आसंती सब पाद स्थापन कर दियंती किंतु पुणी आस्ते आस्ते सब कमी जाए यही भाव में कली युग में गोटे पाद जो रही सी आस्ते आस्ते नष्ट तेणु से समय कड़क आसवे मृक्ष निभ निधन कलयसी कर बाण मृक्ष मान सब भर्ती होजे तेणु निधन करेंगे भगवान आस कल्किदेव यही कल्कि संबलपुर आसवे तेणु ये रही परीक्षित महाराज ये युद्ध विषय जानती युद्ध विषय रही अभिज्ञता रही अनेक युद्ध हो समय भगवान जो रे मथुरारे अठर वर्ष काल पाखापाखि रे अठर प्रति वर्ष जरासंध तेईस अखंड सैन्य आणिक आसुले पाखापाखि पचास लक्ष चार चालीस हजार ना के सैन्य आणिक आस प्रति वर्ष से मृत्युवरण करुले भाव अठर थर समस्त को हत्या कर परीक्षित महाराज से सब से शुणी श्रवण करुए परीक्षित महाराज से जन्म ही ना जन्म ही ना तेणु महाभारत युद्ध समय रे परीक्षित महाराज से समय जन्म है महाभारत युद्ध समय रे कारण जो रही किए ये विराट कन्या उत्तरा ये अर्जुन पुत्र अभिमन सहित बहुत करते महाभारत युद्ध पूर्व विषम पूर्व बहुत करते तेणु से महाभारत युद्ध समय रे ये परीक्षित महाराज जन्म होता परीक्षित महा तेणु तापर पैंतीस वर्ष काल जहाँ सब घटी सब निजे जानी देखी ये सब प्रत्यक्ष अनुभूति रही तेणु परीक्षित महाराज को संबोधन करा राजन परीक्षित महाराज मतलब युद्ध विषय सब निजे राजा सी युद्ध करुवे विभिन्न समय ये भाव ज्ञान रही तेणु ये हूँ अद्भुत कहीं कृष्ण शंकर बाणासुर असुर सी असुर एम होती देवता जो मैंने भगवान को शरण जीवे से देवता वर्णना कर दौ भूत स्वर्ग लोकस्मिन दैव असुर वच विष्णु भक्त भवे दैव असुर तद विपर्जय दुई प्रकार व्यक्ति रही जन हो दैव गोटे असुर दैव किए ना जो मैंने भगवान को शरण में जीवे से दैव एवं जो मैंने भगवान को शरण जीवे ना से असुर तेणु शिवजी के पाखे एम सब जरूरी असुर सबू भूत प्रेत एम सब रही बाण हो बाणासुर से असुर असुर सभ्यता को रिप्रेजेंट एवं भगवान पाखे जो मैंने अच्छा से मैंने सब देव को रिप्रेजेंट कर देवता मैंने सब आगवान लीला सामिल होगा जादव मैने सब देवता मैने सब देवता मैने देव असुर संग्राम यहाँ गोटे किंतु अद्भुत हूँ कौन ना शिवजी सी असुर मान लीडर हेले जिते रावण जिते रावण मत शिवजी भक्त थे ब्रह्माकर मत भक्त थे किंतु भगवान रामचंद्र जो आसिले रावण को हत्या कर रावण सहित युद्ध करने रावण को जो हत्या करने उद्यत होते रावण चिंता कर शिवजी को प्रार्थना करिवजी चुपचाप बस किसी कहना तेणु पार्वती कहले प्रभु आपणकर भक्त बर्तन संकट रे आप रक्षा करूँ ना मुझे रक्षा करना करदे कहीं भगवान विरुद्ध किए युद्ध कर भगवान सी विरुद्ध किए भगवान जहाँ चाहिए ता ही हम कृष्ण जहाँ चाहिए ता ही हम ତେଣୁ ସେ ସେଠି ଯୁଦ୍ଧ କରିନଥିଲେ, ରାବଣଙ୍କ ସହିତ ଆସିକରି ଯୁଦ୍ଧ କରିନଥିଲେ, ରାବଣଙ୍କ ଭକ୍ତଙ୍କ ଭକ୍ତ ଥିଲେ ଶିବଜୀଙ୍କର, କିନ୍ତୁ ଏଠି ଯୁଦ୍ଧ କଲେ। ଏଠି ଯୁଦ୍ଧ କଲେ କାହିଁକି ନା, ଏଠି ସେ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ରକ୍ଷା କରିବେ ପ୍ରତିଶ୍ରୁତି ଦେଇଛନ୍ତି। ତା ପୂର୍ବରୁ ବର୍ଣ୍ଣନା କରାଗଲା ଭଗବାନ ରୁଦ୍ର, ଭଗବାନ ଶବ୍ଦର ଅର୍ଥ ହେଉଛି ଭକ୍ତ ବତ୍ସଳ। ଏ ଯଦିଓ ବାଣାସୁର ଅସୁର, କିନ୍ତୁ ତାଙ୍କର ତାଙ୍କୁ ସେ ତାଙ୍କୁ ଇଏ କରିଦେଇଛନ୍ତି, ତାଙ୍କୁ ସନ୍ତୁଷ୍ଟ କରିଦେଇଛନ୍ତି, ସେ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ମୁଁ ତୁମକୁ ରକ୍ଷା କରିବି, ତୁମର ଦୁର୍ଗକୁ ରକ୍ଷା କରିବି, ତୁମର ସହର ରାଜ୍ୟକୁ ରକ୍ଷା କରିବି, ଏଇଭଳି ଭାବରେ କହିଥିଲେ। ତେଣୁ ଶିବଜୀ ଆସିଲେ ଏବଂ ଭଗବାନଙ୍କ ଯେଉଁ ଲୀଳା ରହିଛି, ଏ ଲୀଳାରେ ମଧ୍ୟ ଅନେକ ଶିକ୍ଷା ସବୁ ରହିଛି। ଭଗବାନ ଲୀଳାରେ ଅନେକ ଶିକ୍ଷା ରହିଛି, ସେ ଶିକ୍ଷା ହେଉଛି ବିଭିନ୍ନ ଆଚାର୍ଯ୍ୟମାନେ ସେ ସବୁ କହିଛନ୍ତି। ସେଇଟା କ'ଣ ନା, ଭଗବାନ ସହିତ କେହି ସମାନ ହୋଇପାରିବେ ନାହିଁ, କେହି ସମାନ ହୋଇପାରିବେ ନାହିଁ ଭଗବାନ ସହିତ। ଏସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି। ଯେତେ ଶିବଜୀଙ୍କର ମ୍ୟାକ୍ସିମମ୍ ଗୁଣ ହେଉଛି କେତେ, ଆମର ଯେଉଁ ରହିଛି ଭଗବାନଙ୍କର ଯେଉଁ ଗୁଣ ଯେଉଁ ଅନନ୍ତ ରହିଛି, ତାଙ୍କୁ 64 ଭାଗରେ ବିଭକ୍ତ କରାଯାଇଛି ସେ ଅନନ୍ତ ଗୁଣକୁ। ତେଣୁ ଏ ଯେଉଁ 64 ଗୁଣ ରହିଛି, ବ୍ରହ୍ମାଙ୍କ ପାଖରେ 50 ଗୁଣ ପର୍ଯ୍ୟନ୍ତ ରହିପାରିବ, ତା'ଠାରୁ ଅଧିକ ରହିପାରିବ ନାହିଁ। ଚୈତନ୍ୟ ଚରିତାମୃତରେ ମଧ୍ୟ ସେଇଟା ବର୍ଣ୍ଣନା କରାଯାଇଛି, 50 ଗୁଣ ସେ ପ୍ରାପ୍ତ ହୋଇପାରିବେ। ଏବଂ ବ୍ରହ୍ମାଙ୍କ ଉପରେ ହେଉଛନ୍ତି ଶିବଜୀ, ଶିବଜୀଙ୍କର ଆଉ 5 ଗୁଣ ଅଧିକା ରହିଛି, 55 ଗୁଣ ରହିଛି। ଏବଂ ତାଙ୍କ ଉପରେ ରହୁଛନ୍ତି ବିଷ୍ଣୁ, ରାମ ରାମ ନୃସିଂହ ବାମନ ଇତ୍ୟାଦି ଯେତେ ସବୁ ରହିଛନ୍ତି ବିଷ୍ଣୁ ତତ୍ତ୍ୱ, ଏମାନେ ସବୁ ଆହୁରି 5 ଗୁଣ ତାଙ୍କର ଅଧିକା, 60 ଗୁଣ ରହିଛି। କିନ୍ତୁ କୃଷ୍ଣଙ୍କର ଯେଉଁ ରହିଛି, କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ତାଙ୍କର 4 ଗୁଣ ବିଶେଷ ରହିଛି। କ'ଣ କ'ଣ? ଭଗବାନଙ୍କର 4 ଗୁଣ ରହିଛି କୃଷ୍ଣଙ୍କର, ଗୋଟେ ହେଉଛି ବେଣୁ ମାଧୁରୀ, ଭଗବାନ ଆଉ କାହାର ବେଣୁ ନାହିଁ, ସମସ୍ତେ ବେଣୁଶୂନ୍ୟ, ଭଗବାନ ବେଣୁ ମାଧୁରୀ। ଏବଂ ଲୀଳା ମାଧୁରୀ, ଭଗବାନ ଲୀଳା, ଲୀଳା ପୁରୁଷୋତ୍ତମ ବୋଲି କୁହାଯାଉଛି ଭଗବାନଙ୍କୁ, ଏଭଳି ଭାବେ ଲୀଳା ସବୁ ରହିଛି। ଏବଂ ପ୍ରେମ ମାଧୁରୀ, ଭଗବାନଙ୍କର ଯେଉଁ ପ୍ରେମ ରହିଛି, ଏ ଲୀଳାଟିକୁ ଦେଖିବାକୁ ପଡ଼ିବ, ବୁଝିବାକୁ ପଡ଼ିବ ଏଇଟା। ଏବଂ ଆଉ ଗୋଟେ ହେଉଛି ଭଗବାନ ରୂପ ମାଧୁରୀ, ଶ୍ୟାମଂ ତ୍ରିଭଙ୍ଗ ଲଳିତଂ ନିୟତ ପ୍ରକାଶଂ, ତ୍ରିଭଙ୍ଗ ଲଳିତ, ଭଗବାନ ଆଉ କେହି ଏଭଳି ନାହାନ୍ତି। ତ୍ରିଭଙ୍ଗ ଲଳିତ ତିନି ସ୍ଥାନରେ ତାଙ୍କ ବକ୍ର ରହିଛନ୍ତି, ତିନି ସ୍ଥାନରେ ବକ୍ର ରହିଛନ୍ତି। ଆଚାର୍ଯ୍ୟମାନେ କହନ୍ତି ଏଇଠି ହେଉଛି 3 ତତ୍ତ୍ୱ, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ଏଇ 3 ତତ୍ତ୍ୱକୁ ଯିଏ ଆଣିବେ ସେ ଭଗବାନ ଜାଣିବେ। ତେଣୁ ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଏ ଶିବଜୀ ଯେଉଁ ଯୁଦ୍ଧ କରିବେ, ଏସବୁ ହେବ, ସବୁ ବିଭିନ୍ନ ବର୍ଣ୍ଣନା କରାଯିବ, 21 ଶ୍ଳୋକ ପର୍ଯ୍ୟନ୍ତ ଚାଲିବ ଏଇଟା ବର୍ଣ୍ଣନା କରାଯିବ। ଏ ଯେଉଁ ପରାସ୍ତ ହେବେ, ଆର ଉଦ୍ଦ ହେଉଛି ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ ଭଗବାନ। ତେଣୁ ଭଗବାନଙ୍କର ଶରଣରେ ଯିବା କଥା, ଏଇଟା ବୁଝାଉଛନ୍ତି, ଶିକ୍ଷା ଦେଉଛନ୍ତି। ତେଣୁ ଏଇଭଳି ଭାବରେ ଯୁଦ୍ଧ ଚାଲିଛି, ଆପରେ ସବୁ ବର୍ଣ୍ଣନା କରାଯିବ। ଯୁଯୁଦ୍ଧେ ଏସବୁ କୃଷ୍ଣ ଶଙ୍କର ଓ ରାଜନ ପ୍ରଦ୍ୟୁମ୍ନ ଗୁହ୍ୟୋରପି, ଗୁହ୍ୟ କହିଲେ କାର୍ତ୍ତିକେୟ, କାର୍ତ୍ତିକେୟ ହେଉଛନ୍ତି ଦେବତାମାନଙ୍କର ସେନାପତି। ସେ ଭଗବତ ଗୀତାରେ ଭଗବାନ କହିଲେ କ'ଣ, ସେନାନୀ ନା ଅହମ୍ ସ୍କନ୍ଦ, ସେନାମାନଙ୍କ ଭିତରେ ମୁଁ ସ୍କନ୍ଦ, ସ୍କନ୍ଦ ହେଉଛନ୍ତି କାର୍ତ୍ତିକେୟ ସେନାପତି। ଏତେ ଏତେ ଶକ୍ତି ତାଙ୍କର ରହିଛି, ସେନାପତି ସେ ହେଲେ। ତା ପୂର୍ବରୁ ଦେବତାମାନେ ସେ ବିଭିନ୍ନ ରାଜାମାନଙ୍କୁ, ପୃଥିବୀରୁ ସବୁ ବିଭିନ୍ନ ରାଜାମାନଙ୍କୁ ନେଇକରି ସବୁ ଯୁଦ୍ଧ କରୁଥିଲେ ଅସୁରମାନଙ୍କ ବିରୁଦ୍ଧରେ। ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଆମର ଯାଇଥିଲେ, କିଏ ଯେଉଁ ରହିଛନ୍ତି ମୁଚୁକୁନ୍ଦ ଯାଇଥିଲେ, ମୁଚୁକୁନ୍ଦ ଯାଇଥିଲେ, ଖଟୁଆଙ୍କ ମହାରାଜ ଯାଇଥିଲେ, ଏଇସବୁ କଥା ସବୁ ରହିଛି ଭାଗବତ ଆରମ୍ଭରେ। ସୁଖଦେବ ଗୋସ୍ୱାମୀ ଏଇ ଖଟୁଆଙ୍କ ମହାରାଜଙ୍କୁ ଉଦାହରଣ ଦେଇଛନ୍ତି। ଖଟୁଆଙ୍କ ମହାରାଜ ଏତେ ଶକ୍ତି ଯୋଦ୍ଧା ଥିଲେ, ଶକ୍ତି ସମ୍ପନ୍ନ ଥିଲେ, ଦେବତାମାନେ ତାଙ୍କୁ ଡାକୁଥିଲେ, ଆମେ ଅସୁରମାନଙ୍କ ପ୍ରତି ଯୁଦ୍ଧ କରୁଛୁ, ଆପଣ ଆସନ୍ତୁ। ଖଟୁଆଙ୍କ ମହାରାଜ ଯେତେବେଳେ ଭାଗବତମ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଆରମ୍ଭ କଲେ ପରୀକ୍ଷିତ ମହାରାଜଙ୍କୁ, ସେତେବେଳେ ସେ ଖଟୁଆଙ୍କ ମହାରାଜଙ୍କୁ ଉଦାହରଣ ଦେଲେ। କାହିଁକି ଦେଲେ ଖଟୁଆଙ୍କ ମହାରାଜଙ୍କୁ ଉଦାହରଣ ଦେଲେ? ଖଟୁଆଙ୍କ ମହାରାଜ ଯେତେବେଳେ ଯୁଦ୍ଧ କରୁଥିଲେ, ସେତେବେଳେ ତାଙ୍କର ସେ ଇଏ ନଥିଲେ, କାର୍ତ୍ତିକେୟ ନଥିଲେ, କାର୍ତ୍ତିକ ଜନ୍ମ ହିଁ ନଥିଲେ। ତେଣୁ କାର୍ତ୍ତିକ ଯଦି ଜନ୍ମ ହୋଇଗଲେ, ତାଙ୍କର ସେନାପତି ଆସିଗଲେ, ସେତେବେଳେ ସେ ଖଟୁଆଙ୍କ ମହାରାଜଙ୍କୁ କହିଲେ, ମହାରାଜ ଆପଣ ଆମକୁ ବହୁତ ସାହାଯ୍ୟ କରିଛନ୍ତି, ଆଉ ଆପଣ ଯଦି ଚାହିଁବେ କିଛି ବର ଆମଠୁ ଗ୍ରହଣ କରନ୍ତୁ, ଏଭଳି ଭାବରେ କହିଲେ। ତେଣୁ ଖଟ୍ଟଙ୍ଗ ମହାରାଜ ପଚାରିଲେ, ମୋର କେତେ ଆୟୁଷ ଅଛି ଟିକେ କୁହନ୍ତୁ। ଦେବତାମାନେ ସବୁ ବିଧାତା ଆମର ଆୟୁଷକୁ ବର୍ଣ୍ଣା କରିଦେଇଛନ୍ତି, କେତିକି ବର୍ଷ ଆମେ ବଞ୍ଚିବା। ତେଣୁ ସେ ଦେଖିଲେ ତାଙ୍କର ଆୟୁଷ ଥିଲା ଗୋଟିଏ ମୁହୂର୍ତ୍ତ। ଗୋଟିଏ ମୁହୂର୍ତ୍ତ କହିଲେ 48 ମିନିଟ୍, 48 ମିନିଟ୍ ଆୟୁଷ ଥିଲା। ତେଣୁ ସେ କହିଲେ ଠିକ୍ ଅଛି, ମୁଁ ଆଉ କ'ଣ ଆଉ ବର କ'ଣ କରିବି, ମୋତେ ଗୋଟେ ଦ୍ରୁତଗାମୀ ଯାନ ଦିଅନ୍ତୁ, ଏଭଳି ଗୋଟେ ଦ୍ରୁତଗାମୀ ଯାନ ଦେବେ ଯେଉଁଥିରେ ମୁଁ ଯିବି। ସ୍ୱର୍ଗ ଲୋକରୁ ଆସିଲେ ଅଯୋଧ୍ୟା ଲୋକକୁ ଆସିଲେ, ପୃଥିବୀକୁ ଆସିଲେ ସ୍ୱର୍ଗ ଲୋକରୁ, ଏବଂ ଅଯୋଧ୍ୟାକୁ ଆସିକରି ଭଗବାନ ଧ୍ୟାନ କରିକରି ଭଗବତ ଧାମକୁ ଗଲେ। ଏଇଟା ହେଉଛି ଆମର ଗିନିଜ୍ ବୁକ୍ ଅଫ୍ ରେକର୍ଡ଼, ବୋଲେ ଇଏ ହେଉଛି ରେକର୍ଡ଼ ଆମର ରହିଛି, ଗୋଟିଏ ମୁହୂର୍ତ୍ତରେ ଜଣେ ଭଗବାନ ପ୍ରାପ୍ତ ହୋଇପାରିବ। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏ କଥା ଭାଗବତ ଆରମ୍ଭରେ ଏ କଥା କହିଥିଲେ, କହିଲେ ଖଟୁଆଙ୍କ ନାମ ରାଜସେ ଜ୍ଞାନତା ୟତାମ ଆୟୁଷ ମୁହୂର୍ତ୍ତ ସର୍ବମୃତ୍ୟୁଜ ଗତବାନ ଅଭୟଂ ହରି। ଜଣେ ଖଟୁଆଙ୍କ ରାଜା ଥିଲେ, ତୁମେ ଜାଣିଥିବ ପରୀକ୍ଷିତ ମହାରାଜ, ତୁମେ ଜାଣିଥିବ ତାଙ୍କୁ, ତାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା 48 ମିନିଟ୍। ସେତିକି ଭିତରେ ସେ ଆସିକରି ଭଗବାନ ଧ୍ୟାନ କରି ଭଗବାନଙ୍କ ଧାମକୁ ଗଲେ, ଏ ସିଦ୍ଧି ପ୍ରାପ୍ତ ହୋଇଗଲେ 48 ମିନିଟ୍ରେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ, ପରୀକ୍ଷିତ ତୁମର ତ ସାତ ଦିନ ଆୟୁଷ ଅଛି, ତଥାପି ତହି କୌରବ୍ୟ ସପ୍ତାହ ଜୀବିତା ଅବଧି ଉପକଳ୍ପ୍ୟ ତତ୍ ସର୍ବମ ଯାବତ୍ ସାମ୍ପ୍ରାୟିକମ୍, ଯାବତ୍ ଯତ୍ ସାମ୍ପ୍ରାୟିକମ୍। ତେଣୁ ତୁମେ ପରଜନ୍ମ ପାଇଁ ଏଇସବୁ ବର୍ତ୍ତମାନ ବ୍ୟବସ୍ଥା କର, ବର୍ତ୍ତମାନ ତୁମର 7 ଦିନ ଆୟୁଷ ଅଛି, ବହୁତ ସଫିସିଏଣ୍ଟ ହୋଇଗଲା, 7 ଦିନ ଆୟୁଷ ଅଛି, କାହିଁରେ କ'ଣ ହୋଇଗଲା ଏଇଟା। ଖଟ୍ଟଙ୍ଗ ମହାରାଜଙ୍କର ଗୋଟିଏ ମୁହୂର୍ତ୍ତରେ ସେ ସବୁକିଛି ପ୍ରାପ୍ତ ହୋଇଗଲେ, ସିଦ୍ଧି ପ୍ରାପ୍ତ ହୋଇଗଲେ ଗୋଟିଏ ମୁହୂର୍ତ୍ତରେ, କିନ୍ତୁ ଭଗବାନ ପ୍ରାପ୍ତ ହେବା ଏଇଭଳି ଭାବରେ, ଏଣୁ ଗୋଟିଏ ମୁହୂର୍ତ୍ତରେ ମଧ୍ୟ ଭଗବାନ ପ୍ରାପ୍ତ ହୋଇପାରିବ। ଉଦାହରଣ ରହିଛି, ଇତିହାସ ରହିଛି, ଭାଗବତରେ କୁହାଯାଇଛି କଥା, ତାଙ୍କ କଥା ଉଦାହରଣ ରହିଛି। ସେହିଭଳି ଭାବରେ ଉଦାହରଣ ରହିଛି, କେବଳ ଜଣେ ଭଗବାନ ଶୟନ କରିକି ମଧ୍ୟ ଭଗବାନଙ୍କୁ ପ୍ରାପ୍ତ ହୋଇଯାଉଛନ୍ତି, ତାହାର ଉଦାହରଣ ଏ ମୁଚୁକୁନ୍ଦ। ଏ ମୁଚୁକୁନ୍ଦ ମଧ୍ୟ ଇଏ ହେଉଛନ୍ତି କାହାର ପୁତ୍ର, ଇଏ ହେଉଛନ୍ତି ଏ ଯେଉଁ ମାନ୍ଧାତା, ମାନ୍ଧାତାଙ୍କର ଯେଉଁ 50 କନ୍ୟାଙ୍କୁ ବିବାହ କରିଥିଲେ ସୌବରୀ, ତାଙ୍କର ପୁତ୍ର ହେଉଛନ୍ତି ଇଏ ମୁଚୁକୁନ୍ଦ। ମୁଚୁକୁନ୍ଦ 27 ଦିବ୍ୟ ଯୁଗ ଧରିକି ଶୟନ କରିଥିଲେ ଧବଳପୁର ଗୁମ୍ଫା, ମଥୁରାରୁ 40 ମାଇଲ ଦୂରରେ ଧବଳପୁର ଗୁମ୍ଫା ରହିଛି, ସେଇଠି ରହି ଶୟନ କରିଥିଲେ 27 ଦିବ୍ୟ ଯୁଗ। ସେ ମଧ୍ୟ ଦେବତାମାନଙ୍କ ସହିତ ଯେଉଁ ଯାଇକରି ତାଙ୍କ ସାହାଯ୍ୟ କରୁଥିଲେ, ଯୁଦ୍ଧରେ ସାହାଯ୍ୟ କରୁଥିଲେ ଅସୁରମାନଙ୍କ ବିରୁଦ୍ଧରେ। ତେଣୁ ସେମାନେ ଯେତେବେଳେ ଯୁଦ୍ଧ ଇଏ କଲେ, ଅସୁରମାନଙ୍କ ବିରୁଦ୍ଧରେ ବିଜୟ ପ୍ରାପ୍ତ ହେଲେ, ସେତେବେଳେ ସେ ମୁଚୁକୁନ୍ଦକୁ କହିଲେ, ମୁଚୁକୁନ୍ଦକୁ ରାଜାଙ୍କୁ କହିଲେ, ରାଜନ ଆପଣ ଆମକୁ ବହୁତ ସାହାଯ୍ୟ କଲେ, ଆମଠୁ କିଛି ବର ନିଅନ୍ତୁ, ଗ୍ରହଣ କରନ୍ତୁ, କ'ଣ ଚାହୁଁଛନ୍ତି ଆପଣ। ତେଣୁ ମୁଚୁକୁନ୍ଦ ଚାହୁଁନଥିଲେ ଯୁଦ୍ଧ କରିବା ପାଇଁ, ମୁଚୁକୁନ୍ଦ ଜଣେ ଭଗବାନ ଭକ୍ତ ଥିଲେ, ତେଣୁ ସେ ଭଗବାନ ଭକ୍ତି କରୁଥିଲେ, ତେଣୁ ସେ ଚାହୁଁନଥିଲେ ଯୁଦ୍ଧ ଫୁଦ୍ଧ କରିକି ଏସବୁ ଭଗବାନଙ୍କର ଆଉ ଭଜନ ନ କରିବା ପାଇଁ ସେଥିପାଇଁ। କିନ୍ତୁ ସେ ଯଦି ପୁଣି ଯିବେ, ଆସି ପୃଥିବୀ ପୃଷ୍ଠକୁ ଆସିବେ, ତାଙ୍କୁ ପୁଣି ଯେତେବେଳେ ଅସୁରମାନେ ଦେବତାମାନଙ୍କ ବିରୁଦ୍ଧ ଯୁଦ୍ଧ କରିବେ, ସେମାନେ ପୁଣି ତାଙ୍କୁ ଡିଷ୍ଟର୍ବ କରିବେ, ସେଇଥିପାଇଁ ସେ କହିଲେ, ଦେବତାମାନଙ୍କୁ ପ୍ରାର୍ଥନା କଲେ, ମୋତେ ମୁଁ ଟିକେ ଚାହୁଁଛି, ଟିକେ ବହୁତ ଯୁଦ୍ଧ କରିକି ମୁଁ ଥକି ଯାଇଛି, ଟିକେ ବିଶ୍ରାମ ନେବି। ନା ନେଉନାହାନ୍ତି କିଛି ଅସୁବିଧା ନା, ଏମିତି ମୁଁ ନେବି ଏବଂ ଶୟନ କରିବି, ମୋତେ କେହି ଡିଷ୍ଟର୍ବ କରିବେ ନାହିଁ, ଯଦି କିଏ ଡିଷ୍ଟର୍ବ କରିବ ମୁଁ ତାଙ୍କୁ ଚାହିଁଦେଲେ ସେ ଧ୍ୱଂସ ହୋଇଯିବ, ପୋଡ଼ିକି ଜଳିକି ପାଉଁଶ ହୋଇଯିବ। ଦେବତାମାନେ ତାଙ୍କୁ ସେଟାକୁ ବର ପ୍ରଦାନ କଲେ। ମୁଚୁକୁନ୍ଦ ଏଇ ବର ପାଇବାର ଉଦ୍ଦେଶ୍ୟ ହେଉଛି କ'ଣ, ବର ପ୍ରାପ୍ତ କାହିଁକି ପ୍ରାର୍ଥନା କଲେ ନା, ତାଙ୍କୁ ଦେବତାମାନେ ଆଉ ଡିଷ୍ଟର୍ବ କରିବେ ନାହିଁ, ସେ ଶୋଇବେ, ଆରାମରେ ଶୋଇବେ ଏଇଭଳି ଭାବରେ। ତେଣୁ ସେ ସେଠି ଶୟନ କରିଥିଲେ, 27 ଦିବ୍ୟ ଯୁଗ ଧରି ଶୟନ କରିଥିଲେ, ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ। ତେଣୁ ଯେତେବେଳେ ଆସିଲା କାଳ ଯବନ, ଭଗବାନ ମଥୁରାର ଯେଉଁ 18 ବର୍ଷ କାଳ ରହିଲେ, ଅନ୍ତିମ ବର୍ଷରେ ଏଇ ଘଟଣାଟି ସବୁ ହେଇଥିଲା। କାଳ ଯବନ ଆସିଲା, 3 କୋଟି ସୈନ୍ୟ ଆଣିକି ଆସିଥିଲା, 3 କୋଟି ଯବନ ସୈନ୍ୟମାନଙ୍କୁ ଆଣିକି ଆସିଥିଲା, ମଥୁରାକୁ ଅବରୋଧ କରିଦେଲେ ଚାରିପଟୁ, ଏଭଳି ରହିଛି ସମୁଦ୍ର ଭଳି ଲେଖାଯାଉଥିଲା, 3 କୋଟି ସୈନ୍ୟ କ'ଣ କମ୍ ହେଲାଣି, 3 କୋଟି ସମୁଦ୍ର ଭଳି ଭାଗବତ ସେଟା ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ କ'ଣ କହିଲେ, ଭଗବାନ ଏକୁଟିଆ ଆସିଲେ, ଏକୁଟିଆ ଆସିଲେ, ଚତୁର୍ଭୁଜ ରୂପରେ ଆସିଲେ। ବିରାଜମାନ କହିଲେ ବହୁତ ସୁନ୍ଦର ରୂପ ତାଙ୍କର ରହିଛି, ପୀତବସ୍ତ୍ର ଧାରଣ କରିଛନ୍ତି, ଶଙ୍ଖଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି। ଏଇଭଳି ଭାବରେ ବାହାରିଲେ, ମଥୁରାର ମେନ୍ ଯେଉଁ ରହିଛି ଦ୍ୱାର ରହିଛି ସେଠୁ ବାହାରିଲେ। ତେଣୁ ଇଏ ଦେଖୁଛି, ତାଙ୍କୁ ଦେଖିକିରି ସେ ଜାଣିଲେ ତାଙ୍କୁ କାଳଜବନ ଏଭଳି ଭାବରେ ଶକ୍ତିପ୍ରାପ୍ତ ହୋଇଥିଲା, କେହି ତାଙ୍କ ସହିତ ଯୁଦ୍ଧ କରିପାରିବେ ନାହିଁ। କାରଣ ଯିଏ ଯୁଦ୍ଧ କରିବ ତାଙ୍କ ସହିତ ତା'ର ଅଧା ଶକ୍ତି ସିଏ ପାଇଯିବେ କାଳଜବନ, ତେଣୁ କିଏ ତାକୁ ଜୟଲାଭ କରିପାରିବେ ନାହିଁ। ତେଣୁ କେହି ତାଙ୍କ ସହିତ ଯୁଦ୍ଧ କରିପାରୁନଥିଲେ। ନାରଦ ମୁନିଙ୍କୁ ସେ ପଚାରିଥିଲେ, ମୋର ଉପଯୁକ୍ତ ଯୋଦ୍ଧା କିଏ? ନା ସିଏ ହେଉଛନ୍ତି ଇ ବାସୁଦେବ, ତାଙ୍କର ବର୍ଣ୍ଣନା ଦେଇଥିଲେ। ତେଣୁ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ ସେଠି ମଥୁରାର ସେ ମୁଖ୍ୟ ଦ୍ୱାର ପାଖରେ ଆସି ପହଞ୍ଚିଗଲେ, ସେ ଦେଖିଲେ ଆରେ ଇଏ ତ ସେଇ ଯାହା ବର୍ଣ୍ଣନା କରିଥିଲେ ନାରଦ ମୁନି, ଇଏ ସେଇ। ତେଣୁ ତାଙ୍କ ପାଇଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ, କିନ୍ତୁ ଭଗବାନ ତାଙ୍କ ସହ ଯୁଦ୍ଧ କଲେ ନାହିଁ, ଭଗବାନ ଡରିକି ପଳାଇଗଲେ। ଏଭଳି ଭାବରେ ଯାଉଛନ୍ତି, ଧାଇଁ ଧାଇଁ ଯାଉଛନ୍ତି, ଆଉ ଇଏ ମଧ୍ୟ ତାଙ୍କ ପଛରେ ଯାଉଛି କାଳଜବନ, ଏବେ ଯାଉଛନ୍ତି ଭଗବାନ ସିଂ ଲାଗୁଛି, ଆଉ ଦୁଇ ଆଙ୍ଗୁଳ କମିଯାଇଛି, ଟିକିଏ ସ୍ପିଡ଼ କରିଦେଲେ ପାଇଯିବ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ଏଇଭଳି ଭାବରେ ତାଙ୍କୁ ନେଇଗଲେ 40 ମାଇଲ୍, ମଥୁରାରୁ 40 ମାଇଲ୍ ଦୂରରେ ଗୋଟେ ରହିଛି ଧବଳ ଗୁମ୍ଫା, ସେଇ ଗୁମ୍ଫାରେ ଯାଇକି ପହଞ୍ଚିକରି କ'ଣ କଲେ ନା, ଭଗବାନ ତାଙ୍କର ଯେଉଁ ଉତ୍ତରୀ ଥିଲା ପୀତବସ୍ତ୍ର ପୀତରଙ୍ଗର ଉତ୍ତରୀ ଘୋଡ଼େଇଦେଲେ, ତାକୁ ଉପରେ ଘୋଡ଼େଇ ଦେଲିକି ଅଦୃଶ୍ୟ ହେଇଗଲେ ଭଗବାନ ସେ। ତେଣୁ ଇଏ ତାର କ୍ରୋଧ କାହିଁରେ କ'ଣ କାଳଜବନର କ୍ରୋଧ କରିକି ଆସି ଦେଖିଲା, କହିଲା ଆରେ ଏ ଲୋକଟା ଏତେ ଧାଇଁ ଧାଇଁକି ଆସିଲା, ଏଠି ଶୋଇପଡ଼ିଛି କହିକିରି ସେ ଜାଣିପାରିଲାନି। କାରଣ ଭଗବାନ ତାକୁ ଚତୁର୍ଭୁଜ ଦେଖେଇଥିଲେ, କିନ୍ତୁ ଇଏ ଯେଉଁ ଶୟନ କରିଛନ୍ତି ତାଙ୍କୁ ଦୁଇ ହାତ ରହିଛି, କିନ୍ତୁ କ୍ରୋଧରେ ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଛି। ତେଣୁ ତାଙ୍କୁ ଗୋଟେ ପଦାଘାତ କଲା ସେ ବ୍ୟକ୍ତିଙ୍କୁ, ସେ ଭାବିଲା ଇଏ ସେଇ ବ୍ୟକ୍ତି ବାସୁଦେବ, କହି ପଦାଘାତ କଲା ଏବଂ ତାଙ୍କ ନିଦ ଭାଙ୍ଗିଗଲା। ନିଦ ଭାଙ୍ଗିଗଲା ଯେତେବେଳେ ସେ ଜଳିପୋଡ଼ି ପାଉଁଶ ହୋଇଗଲା, କାଳା ଏ ଯେଉଁ ରହିଛି କାଳଜବନ ସେ ଶକ୍ତି ପ୍ରାପ୍ତ ହୋଇଥିଲା। ତେଣୁ ମୁଚୁକୁନ୍ଦ ଏବଂ ବାସୁଦେବଙ୍କ ଭିତରେ ସେସବୁ କଥା ଆଲୋଚନା ହୋଇଛି ସବୁ କଥା, କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ ଶୟନ କରିକି ସେ ଭଗବାନ ପ୍ରାପ୍ତ ହୋଇଗଲେ। ବିଲମଙ୍ଗଳ ଠାକୁର ସେଇଟା କହୁଛନ୍ତି, ସୁଖଂ ଶୟାନେ ନୀଳୟେ ନିଜେ ପି, ସୁଖଂ ଶୟାନେ ଏ ନିଜେ ପି, ନାମାନି କୃଷ୍ଣ ପ୍ରବଦନ୍ତି ମର୍ତ୍ତ୍ୟା, ନାମାନି କୃଷ୍ଣ ପ୍ରବଦନ୍ତି ମର୍ତ୍ତ୍ୟା, ତେନିସ୍ଥିତଂ ତନ୍ମୟତାଂ ବ୍ରଜନ୍ତି, ତେନିସ୍ଥିତଂ ତନ୍ମୟତାଂ ବ୍ରଜନ୍ତି, ଗୋବିନ୍ଦ ଦାମୋଦର ମାଧବେତି, ଗୋବିନ୍ଦ ଦାମୋଦର ମା। ଶୟନ କରିକରି ଭଗବାନ ପ୍ରାପ୍ତ ହୋଇଗଲେ। ଏସବୁ ଲୀଳା 10ମ ସ୍କନ୍ଧରେ 50-51 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି କିଭଳି ଏସବୁ ଲୀଳାଟି ହୋଇଥିଲା। ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି କ'ଣ ଭଗବାନ ପ୍ରାପ୍ତ ହେବାର ଏଇସବୁ ରହିଛି, ଜଣେ ଗୋଟିଏ ମୁହୂର୍ତ୍ତରେ ମଧ୍ୟ ଭଗବାନ ପ୍ରାପ୍ତ ହୋଇପାରିବେ। ତେଣୁ ଏଇ ଯେଉଁ ଯୁଦ୍ଧ ଚାଲିଛି, ଯୁଦ୍ଧରେ ପ୍ରଦ୍ୟୁମ୍ନ ଗୁହ୍ୟ କହିଲେ ସ୍କନ୍ଦ, ଦେବତାମାନଙ୍କ ସେନାପତି ହେଉଛନ୍ତି ସ୍କନ୍ଦ। ତେଣୁ ସ୍କନ୍ଦ ଯେତେବେଳେ ଆସିଲେ ସେତେବେଳେ ଆଉ ପୃଥିବୀରୁ କୌଣସି ରାଜା ଯାଇନଥିଲେ ଦେବତାମାନଙ୍କ ସହିତ ଯୁଦ୍ଧ ଛାଇଥିଲେ ତାଙ୍କୁ ସାହାଯ୍ୟ କରିବା ପାଇଁ, ସେଇଟା ହେଉଛି ଲାଷ୍ଟ। ତେଣୁ ଏଇଭଳି ଭାବରେ ଗୁହ୍ୟ ସ୍କନ୍ଦ ଏ ଭଗବାନ ଜଣେ ବିଭୂତି, ତେଣୁ ଇଏ କାହା ସହିତ ଯୁଦ୍ଧ କରୁଛନ୍ତି ନା ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନଙ୍କ ସହିତ ଯୁଦ୍ଧ କରୁଛନ୍ତି ଗୁହ୍ୟ। ପ୍ରଦ୍ୟୁମ୍ନ କହିଲେ ଭଗବାନ ପୁତ୍ର, ଭଗବାନ ପୁତ୍ର ପ୍ରଦ୍ୟୁମ୍ନ, ଇଏ ଶିବଜୀଙ୍କ ପୁତ୍ର କାର୍ତ୍ତିକ, ସିଏ ମଧ୍ୟ ଆସି ଯୁଦ୍ଧ କରୁଛନ୍ତି। ଏଇଭଳି ଭାବରେ ବର୍ଣ୍ଣନା କରାଯିବ, କେତେ ସବୁ ହରିବଂଶରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଅନେକ ସବୁ ଏ ଯେଉଁ ଆପର ଶ୍ଳୋକରେ କୁହାଯିବ ସବୁ ଭୂତ ପିଶାଚମାନେ ସବୁ ଆସି ଯୁଦ୍ଧ କରିବେ ଭଗବାନଙ୍କ ସହିତ। ଭଗବାନ ସହିତ ତ ଶିବଜୀ ଯୁଦ୍ଧ କରୁଛନ୍ତି ଏବଂ ଅନ୍ୟମାନେ ସବୁ ଭଗବାନଙ୍କ ସୈନ୍ୟମାନେ ଅଛନ୍ତି ତାଙ୍କ ସହ ଯୁଦ୍ଧ କରିବେ। ବଳରାମ ଯୁଦ୍ଧ କରିବେ, ବାଣ ବଳରାମଙ୍କ ସହିତ ଯୁଦ୍ଧ କରିବେ, କିଏ ନା ବାଣାସୁର ଯୁଦ୍ଧ କରିବେ ସାତ୍ତ୍ୱିକୀ ସହିତ ବୋଧେ, ବର୍ଣ୍ଣନା କରାଯାଏ ଆମେ ଶୁଣିବା ସେଇଟା ଆଲୋଚନା କରିବା। ତେଣୁ ଏହିଭଳି ଭାବରେ ଯୁଦ୍ଧ ଚାଲିବ, ତୁମୂଳ ସୁତୁମୂଳ, ଖାଲି ତୁମୂଳ ନୁହଁ ସୁତୁମୂଳ ଯୁଦ୍ଧ, ଅଦ୍ଭୁତ ଯୁଦ୍ଧ। ଖାଲି ଅସୁରମାନେ ଯଦି ଭଗବାନଙ୍କ ସହ ଯୁଦ୍ଧ କରିଥାନ୍ତେ ସେଇଟା ବଡ଼ କଥା ନୁହଁ, ଏଇଟା ଅଦ୍ଭୁତ ନୁହଁ। କିନ୍ତୁ ଏ ଅଦ୍ଭୁତ କାହିଁକି କୁହାଯାଉଛି ନା ଶିବଜୀ ଭଗବାନଙ୍କ ସହ ଯୁଦ୍ଧ କରୁଛନ୍ତି, ଭଗବାନ ସେ ଶିବଜୀ ସ୍ୱୟଂ ଭଗବାନ। କ୍ଷୀରଂ ଯଥା ଦଧି ବିକାରଂ ବିଶେଷ ଯୋଗାତ୍, संजायते नहि तथा पृथगस्ति हेतु जसंभूतामपि तस्य समुपैति कार्यात् गोविंदमादिपुरुषं तमहं भजामि। क्षीर जोभि भाव अम्ल संयोग दहीरे परिणत हो जाए से भाया विष्णु ये तमगुण को आश्रय करके शिवजी परिणत होती शिव भगवान सी एवं सी वैष्णव जता शंभु वैष्णव भगवान भक्त सी वैष्णव जता शंभु भागवत अंतिम श्लोकटी कही सुत गोस्वामी स्वर्णकादि ऋषि मान को ये मैंने सब श्रेष्ठ रही सब वैष्णव मान तो श्रेष्ठ होती शंभु शिवजी से भाई भाव पुराण नाम इदम तथा पुराण मान भितर श्रेष्ठ होती भागवत पुराण भागवत सब शास्त्र सार हो भागवत पुराण पुराण नाम इदम तथा से भाई भाव देवान अच्युत तथा देवता मान भितर अच्युत भगवान एवं आ गोटे हूँ कौन ना निम्नगान तथा गंगा नदी मान भितर गंगा हूँ श्रेष्ठ श्रेष्ठ नदी तेणु यही भाव शिवजी महात्म्य बहुत वर्णना कर भागवतम वैष्णव जता शंभु भगवान भक्त किंतु से भगवान विरुद्ध युद्ध कले कहीं पूर्व से वर्णना कर भगवान रुद्र भगवान कहे भक्त वत्सल ताकर भक्त होती असुर युद्ध कर भगवान तेणु यही भाव भगवान आँ रुद्र सहित शिवजी सहित युद्ध करेंगे एभली भाव से छाड़े बाण भगवान भगवान पा सब कथा रही तेणु शिवजी हाई मारे आरंभ कर निद्रा आसो शिवजी युद्ध बड़े निद्रा आस शिवजी हाई मार तेणु कौन कर शिवजी शिवज्वर छाड़े रुद्रज्वर एवं ब्रह्मा भगवान कौन करेंगे तांको विष्णु ज्वर को छाड़े विष्णु ज्वर एवं रुद्रज्वर भितर फाइटिंग हम फाइटिंग रुद्रज्वर आसिक भगवान पाखे शरण पशे ये सब स्तुति करेंगे ये सब वर्णना कर ब्रह्मा सी अन्य सब आस देखुंट यहाँ ब्रह्मा सिद्ध लोक मैंने सब वर्णना ये हरिवंश वर्णना कर सब देखुं ये लीला को देखुं से अद्भुत लीला कारण शिवजी भगवान से युद्ध कर कौन करवा आ युद्ध आ कौटे ही ना ये युद्ध शिवजी भगवान से युद्ध कर तेणु यही भाव जो अच्छी श्लोक भाष्य कह जा सात नंबर रे दड़ी श्लोक यहाँ कहु श्रीकृष्णन युद्ध श्रीकृष्णन सह श्री शंकर स युद्धन विस्मयाद आह यहीटा मध्य शिव जो सुखदेव गोस्वामी वर्णना कर श्री श्री सीताराम हनुमान जो कि सुखदेव गोस्वामी जो वर्णना करस्मय हो जाऊँगी शिवजी मत युद्ध कर भगवान सहित तेणु हे राजन तेणु सी मध्य विस्मय राजा को संबोधन करे राजन यह भाव भागवत संक्षेप सब वर्णना करूँ अन्य सब विष्णु पुराण हरिवंश इत्यादि विस्तार भाव वर्णना करें संक्षेप से सब लीला को वर्णना कले आम कथ विश्राम देवा दुई मिनट भगवान नाम कीर्तन करके।